द्वितीरुवाच
द्वितीरुवाच
बद्धं
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 भगवता
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 साक्षात्
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 सुनावदार
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 भावना
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 आससे
आससे आससे पुत्रयोर्मयं
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 मा क्रुधात्
मा क्रुधात्
मा क्रुधात्
मा क्रुधात्
ब्राह्मणात् प्रभो
ब्राह्मणात् प्रभो
ब्राह्मणात् प्रभो
ब्राह्मणात् प्रभो
बद्धं भगवता साक्षात्
बद्धं भगवता साक्षात्
बद्धं भगवता साक्षात्
बद्धं भगवता साक्षात्
सुनावोदार बाहुना
सुनावोदार बाहुना
सुनावोदार बाहुना
सुनावोदार बाहुना
आससे पुत्रयोर्मयं
आससे पुत्रयोर्मयं
आससे पुत्रयोर्मयं
आससे
क्रुधात् ब्राह्मणात् प्रभो
मा क्रुधात् ब्राह्मणात् प्रभो
मा क्रुधात् ब्राह्मणात् प्रभो
मा क्रुधात् ब्राह्मणात् प्रभो वदं भगवता साक्षात्
वदं भगवता साक्षात्
सुनावोदार बाहुना
सुनावोदार बाहुना
आससे पुत्रयोर्मयं
आससे पुत्रयोर्मयं
मा क्रुधात् ब्राह्मणात् प्रभो
मा क्रुधात् ब्राह्मणात् प्रभो
बद्धं भगवता
साक्षात्
सुनावोदार बाहुना
आससे पुत्रयोर्मयं
मा क्रुधात्
ब्राह्मणात् प्रभो
बद्धं भगवता साक्षात्
बद्धं भगवता साक्षात्
सुनावोदार बाहुना
सुनावोदार बाहुना
आससे पुत्रयोर्मयं
आससे भगवान द्वारा साक्षात प्रत्यक्ष भाव सुनाव तांकर सुदर्शन चक्र द्वारा उदार अत्यंत उदार बाहुना बाहु साहज्य रे आशा से मु इच्छा करे पुत्रयो हो पुत्र मान कर मयं मोर मा न हेव क्रोधा क्रोध द्वारा ब्राह्मणा ब्राह्मण मान कर प्रभो हे मोर प्रभु पति ଶୁକରଣବାଦ ଦିତି କହିଲେ ଏହା ଭାରି ଭଲ କଥା ଯେ ମୋର ପୁତ୍ରଗଣ ବଡ଼ ଔଦାର୍ଯ୍ୟ ଭାବେ ଭଗବାନଙ୍କ ହସ୍ତରେ ସୁଦର୍ଶନ ଚକ୍ର ଦ୍ୱାରା ନିହତ ହେବେ ଏ ସ୍ୱାମୀ ସେମାନେ ବ୍ରାହ୍ମଣମାନଙ୍କ କ୍ରୋଧରୁ ଯେପରି ବିନଷ୍ଟ ନ ହୁଅନ୍ତି ଏହା ହିଁ ମୋର ପ୍ରାର୍ଥନା କୁହାଯାଉଛି ଯେ ଯେତେବେଳେ ଦିତି ତାଙ୍କ ସ୍ୱାମୀଙ୍କଠାରୁ ଶୁଣିଲେ ଯେ ତାଙ୍କ ପୁତ୍ରଙ୍କର କାର୍ଯ୍ୟକଳାପ ଯୋଗୁଁ ମହାତ୍ମାଗଣ କ୍ରୋଧ ପ୍ରକାଶ କରିବେ ସେତେବେଳେ ସେ ବଡ଼ ଆତଙ୍କିତ ହେଲେ ସେ ଭାବିଲେ ତାଙ୍କର ପୁତ୍ରଗଣ ବ୍ରାହ୍ମଣମାନଙ୍କ କ୍ରୋଧ ଯୋଗୁଁ ମୃତ୍ୟୁବରଣ କରିବେ ଯେତେବେଳେ ବ୍ରାହ୍ମଣ କାହାରିକରି କ୍ରୋଧ ପ୍ରକାଶ କରନ୍ତି ସେତେବେଳେ ଭଗବାନ ଆବିର୍ଭୂତ ହୁଅନ୍ତି ନାହିଁ କାରଣ ଏକ ବ୍ରାହ୍ମଣଙ୍କର କ୍ରୋଧ ହିଁ ଯଥେଷ୍ଟ ଅଟେ ଯେତେବେଳେ କୌଣସି ଭଗବତ ଭକ୍ତ ଦୁଃଖିତ ହୁଅନ୍ତି ସେତେବେଳେ ସେ ନିଶ୍ଚିନ୍ତ ଭାବେ ଆବିର୍ଭୂତ ହୁଅନ୍ତି ଦୁର୍ବୃତ୍ତମାନେ ଭକ୍ତକୁ ପୀଡ଼ା ଦେଲେ ସୁଦ୍ଧା ଭକ୍ତ କେବଳ ଭଗବାନଙ୍କୁ ଆବିର୍ଭୂତ ହେବା ପାଇଁ ପ୍ରାର୍ଥନା କରେ ନାହିଁ ଏବଂ ନିଜର ସୁରକ୍ଷା ପାଇଁ ମଧ୍ୟ ସେ ଭଗବାନଙ୍କୁ ଡାକେ ନାହିଁ ବରଂ ଭଗବାନ ତାଙ୍କର ଭକ୍ତଗଣଙ୍କୁ ସୁରକ୍ଷା ଦେବା ପାଇଁ ସର୍ବଦା ବ୍ୟାକୁଳ ହେଉଥାନ୍ତି ଦ୍ୱିତୀୟ କଥା ଭଲ ଭାବରେ ଜାଣିଥିଲେ ଯେ ଭଗବାନଙ୍କ ହାତରେ ତାଙ୍କର ପୁତ୍ରମାନଙ୍କର ବିନାଶ ଭଗବାନଙ୍କର କୃପା ଅଟେ ଏବଂ ସେଥିପାଇଁ ସେ କହିଲେ ଯେ ଭଗବାନଙ୍କର ବାହୁ ଓ ଚକ୍ର ବଡ଼ ଉଦାର ଅଟନ୍ତି। ଯଦି କୌଣସି ବ୍ୟକ୍ତି ଭଗବାନଙ୍କ ଚକ୍ରରେ ମୃତ୍ୟୁବରଣ କରେ ଏବଂ ଏହିପରି ଭାବରେ ଭଗବାନଙ୍କର ବାହୁ ଦର୍ଶନ କରିବାର ସୌଭାଗ୍ୟ ଲାଭ କରେ ତାହେଲେ ତାଙ୍କର ମୁକ୍ତି ନିମିତ୍ତ ତାହା ହିଁ ଯଥେଷ୍ଟ ଅଟେ। ମହାନ ଋଷିଗଣ ମଧ୍ୟ ଏହି ପ୍ରକାର ସୌଭାଗ୍ୟ ଲାଭ କରିପାରନ୍ତି ନାହିଁ। ମୁଁ ସର୍ବପ୍ରଥମେ ମନ୍ଦିର ମୁଖ୍ୟ ଶ୍ରୀପା ପ୍ରତାପ ପୁଷ୍ପଙ୍କ ପାଖରେ ଅର୍ପଣ ନିବେଦନ କରି ଆମେ ଏହି ଭାଗବତମର ତୃତୀୟ ସ୍କନ୍ଦ ଚୌଦଧ୍ୟା 42 ଶ୍ଳୋକ ବିଷୟରେ ଆଲୋଚନା କରିବା। ତେଣୁ ଯେଉଁ ଇଏ ଭଗବାନଙ୍କର ଯେଉଁ ଆବିର୍ଭାବର ସବୁ କାରଣ ପ୍ରସ୍ତୁତ ହେଉଛି, ଆବିର୍ଭାବର ମୂଳ କାରଣ ଯେଉଁ ରହିଛି ଏସବୁ ବିଷୟରେ ବର୍ଣ୍ଣନା କରାଯାଉଛି। ଭଗବାନଙ୍କର ସବୁ ଜନ୍ମ କର୍ମ ସବୁ ଦିବ୍ୟ, ଜନ୍ମ କର୍ମ ଚନ୍ଦ୍ର ଦିବ୍ୟମ ଏବଂ ଯେଉଁ ବେଦି ତତ୍ତ୍ୱଧ ତତ୍ତ୍ୱା ଦେହଂ ପୁନର୍ଜନ୍ମ ନୈତି ମହାମିତି ସୌର୍ଜୁନ। ଭଗବତ ଗୀତାରେ ଚତୁର୍ଥ ଅଧ୍ୟାୟରେ ଭଗବାନ ଅର୍ଜୁନଙ୍କ କଥା କହୁଛନ୍ତି। ଭଗବାନଙ୍କ ଜନ୍ମକର୍ମ ସାଧାରଣ ବ୍ୟକ୍ତି ଭଳି ନୁହେଁ, ସେ ହେଉଛି ଦିବ୍ୟ। ତାକୁ ତତ୍ତ୍ୱରେ ବୁଝିବାକୁ ପଡ଼ିବ, ଯଦିଓ ତତ୍ତ୍ୱରେ ବୁଝିବା ବହୁତ କଷ୍ଟ, ଖୁବ୍ କ୍ୱଚିତ ଲୋକ ତତ୍ତ୍ୱରେ ଭଗବାନଙ୍କର କଥାକୁ ଜାଣନ୍ତି। ଆପାତ ବିଚାର ଏବଂ ତତ୍ତ୍ୱ ବିଚାର ଦୁଇଟି ବିଚାର ରହିଛି, ଶ୍ରୀମନ୍ତ ଗୌରବନ୍ଦ ସେ ମହାରାଜ କହନ୍ତି ଦୁଇଟି ବିଚାର ରହିଛି। ତେଣୁ ତତ୍ତ୍ୱ ବିଚାର ନ ଜାଣିଲେ, ଆପାତ ବିଚାର ଜାଣିଲେ ଆମେ ବୁଝିପାରିବା ନାହିଁ ପ୍ରକୃତ କଥା, ପ୍ରକୃତ ତତ୍ତ୍ୱଟା କ'ଣ, ପ୍ରକୃତ କଥା କ'ଣ ଆମକୁ ଆପାତ ବିଚାର ବୁଝାଯିବ ନାହିଁ, ତତ୍ତ୍ୱ ବିଚାରରେ ସବୁ ବୁଝିବାକୁ ପଡ଼ିବ। ତେଣୁ ତତ୍ତ୍ୱ ଜାଣିବା ବ୍ୟକ୍ତି ଖୁବ୍ କମ୍, ତେଣୁ ତତ୍ତ୍ୱ ଜଣେ ତତ୍ତ୍ୱରେ ଜାଣିବେ। ଭଗବତ ଗୀତାରେ ଭଗବାନ କହିଲେ ଅର୍ଜୁନଙ୍କୁ ଜନ୍ମକର୍ମ ଚମେ ଦିବ୍ୟମ ଏବଂ ଯେଉଁ ବ୍ୟକ୍ତି ତତ୍ତ୍ୱତଃ ତତ୍ତ୍ୱା ଦେହଂ ପୁନର୍ଜନ୍ମ ନୈତି ମହାମିତି ସୌର୍ଜୁନ। ସେ ମନୁଷ୍ୟ ଜନ୍ମ ତାଙ୍କର ସାର୍ଥକ ହୋଇଯିବ ଯଦି ସେମାନେ ଭଗବାନଙ୍କର ଜନ୍ମକର୍ମକୁ ତତ୍ତ୍ୱରେ ବୁଝିବେ। ଯାହା ହଉ, ଆମର ପରମ୍ପରାରେ ଏ ତତ୍ତ୍ୱ ବିଚାର କରାଯାଉଛି, ଆପାତ ବିଚାର କରାଯାଉ ନାହିଁ। କାରଣ ଏ ତତ୍ତ୍ୱ ଭଗବାନ ନିଜେ କୃପା କରିକି ବୁଝାଉଛନ୍ତି। ଭଗବତ ଯେତେବେଳେ ଭଗବାନ ଜ୍ଞାନ ପ୍ରଦାନ କରିଛନ୍ତି ବ୍ରହ୍ମାଙ୍କୁ, ସେ କଥା ସେ କହିଲେ ଯାବାନ ଯଥା ଭାବ ଯଦ୍ରୂପ ଗୁଣକର୍ମକ ତଥୈବ ତତ୍ତ୍ୱ ବିଜ୍ଞାନ ମସ୍ତୁତି ମଦନ ବ୍ରହାତ। ଏ ତତ୍ତ୍ୱକୁ ତୁମେ ଜାଣ, ମୁଁ ଅନୁଗ୍ରହ ତୁମକୁ କରୁଛି ବ୍ରହ୍ମାଙ୍କୁ। ଦ୍ୱିତୀୟ ସ୍କନ୍ଦ ନବମ ଅଧ୍ୟାୟରେ ଯେତେବେଳେ ଜ୍ଞାନ ଦେଉଛନ୍ତି, ଇଏ ହେଉଛି ମୂଳ ଭାଗବତ, ଚତୁଃଶ୍ଳୋକୀ ଭାଗବତ। ଯେଉଁ ଚତୁଃଶ୍ଳୋକୀ ଭାଗବତର ବିସ୍ତାର ହେଉଛି 18,000 ଶ୍ଳୋକ, ଏସବୁ ରହିଛନ୍ତି। ଭଗବାନ ପ୍ରଥମେ ବ୍ରହ୍ମାଙ୍କୁ କୃପା କରିଦେଇଛନ୍ତି। ବ୍ରହ୍ମା ଏ ଜ୍ଞାନ ପ୍ରାପ୍ତ ହେବା ପାଇଁ ବହୁତ ବର୍ଷ କାଳ ତପସ୍ୟା କଲେ। ଗୋଟିଏ ଥର ତପସ୍ୟାରେ ଭଗବାନ ଆବିର୍ଭାବ ହୋଇକି ମଧ୍ୟ କହିଲେ ନା ତୁମର ତପସ୍ୟା ଯଥେଷ୍ଟ ହୋଇନି, ତୁମେ ଆଉ ଥରେ ତପସ୍ୟା କର। ପୁଣି ଦ୍ୱିତୀୟ ଥର ତପସ୍ୟା କଲା ପରେ ଭଗବାନ ତାଙ୍କୁ 4 ଶ୍ଳୋକରେ ସମସ୍ତ ଜ୍ଞାନ ଦେଇଦେଲେ। ଶ୍ରୀମନ୍ଦ ରାଧାଗୋବିନ୍ଦ ସେ ମହାରାଜ କହନ୍ତି ତାଙ୍କୁ ଇଞ୍ଜିନିୟର ବନେଇଦେଲେ। ଆମର ଇଞ୍ଜିନିୟରିଂ ପାଇଁ 4 ପାଠ ପଢ଼ୁଛନ୍ତି ଗ୍ରାଜୁଏଟ୍ ଇଞ୍ଜିନିୟର ହେବା ପାଇଁ, କିନ୍ତୁ ଭଗବାନ ତାଙ୍କର ପୁତ୍ରକୁ ଯେତେବେଳେ ଜ୍ଞାନ ଦେଉଛନ୍ତି ଇଞ୍ଜିନିୟର କରିବା ପାଇଁ ଚାହୁଁଛନ୍ତି, ସେ କେଉଁ କଲେଜକୁ ପଠାଉନାହାନ୍ତି, କିଡ଼ସ କି ଅନ୍ୟ କଲେଜକୁ ପଠାଉନାହାନ୍ତି। ତାଙ୍କର ହୃଦୟରେ ବଂଶୀ ମାଧ୍ୟମରେ 4 ଶ୍ଳୋକ ଦେଇଦେଇଛନ୍ତି, ଯେଉଁ ଶ୍ଳୋକ ପାଠ କରି ବ୍ରହ୍ମା ଏଭଳି ଇଞ୍ଜିନିୟର ହୋଇଛନ୍ତି, ବିଶ୍ୱବିଖ୍ୟାତ ଇଞ୍ଜିନିୟର, ଯେଉଁ ଇଞ୍ଜିନିୟରିଂ ବିଦ୍ୟା ଏ ପର୍ଯ୍ୟନ୍ତ ଆମେ ଜାଣିପାରୁନାହୁଁ। ବୈଜ୍ଞାନିକମାନେ ବହୁତ ଗବେଷଣା ଚାଲିଛି, 1,000,000 ବର୍ଷ ଧରି ଚାଲିଛି ବୈଜ୍ଞାନିକମାନଙ୍କ ଗବେଷଣା, କିନ୍ତୁ ସେ ଯେଉଁ ଇଞ୍ଜିନିୟରିଂ ବିଦ୍ୟା ବ୍ରହ୍ମା ପ୍ରାପ୍ତ ହୋଇଛନ୍ତି ସେ ବିଦ୍ୟାକୁ ଏପର୍ଯ୍ୟନ୍ତ ସେ ଜାଣିପାରୁନାହାନ୍ତି। କେମିତି ଆଖି ସୃଷ୍ଟି ହେଉଛି କରିପାରୁନାହାନ୍ତି। ଜଣେ ବ୍ୟକ୍ତି ମୃତ୍ୟୁବରଣ କଲେ ତାର ଆଖି ଯଦି ଡୋନେଟ୍ କରିବେ ତାହେଲେ ଅନ୍ୟ ଜଣେ ଅନ୍ଧ ବ୍ୟକ୍ତି ସେଇଟା ଦେଖିପାରିବ। କେମିତି ରକ୍ତ ତିଆରି ହେବ ସେଇଟା ସେ ଜାଣିନାହାନ୍ତି। ଏହିଭଳି ବହୁତ ତତ୍ତ୍ୱ ସେମାନେ ଜାଣିପାରିନାହାନ୍ତି, କିନ୍ତୁ ବ୍ରହ୍ମା ଜାଣିଗଲେ 4 ଶ୍ଳୋକରେ ସବୁ ତତ୍ତ୍ୱ ଜାଣିଗଲେ। ଭଗବତ ତତ୍ତ୍ୱକୁ ଜାଣିଗଲେ ଭଗବାନ କୃପା କରି କହିଛନ୍ତି ତୁମେ ଏହି ତତ୍ତ୍ୱକୁ ଜାଣ। ତେଣୁ ଆମେ ସେହି ପରମ୍ପରାରେ ଆସି ଏହି ତତ୍ତ୍ୱ ବିଚାର କରୁଛେ, ଆପାତ ବିଚାର କରାଯିବ ନାହିଁ। ତେଣୁ ଯାହା ହଉ, ଏଠାରେ ଯେଉଁ କୁହାଯାଉଛି, ଯେଉଁ ଯଦିଓ ଗୋଟେ ଭୁଲ ହୋଇଗଲା, ଦୋଷ ହୋଇଗଲା ଦିତିଙ୍କର, ତେଣୁ ଯେତେବେଳେ ତାଙ୍କର ସ୍ୱାମୀ କଶ୍ୟପ କହିଲେ ଯେହେତୁ ତୁମେ ଅସମୟରେ ସଙ୍ଗ କଲ, ଏଠି ଧର୍ମ ବିରୁଦ୍ଧ ହୋଇଗଲା। ଯଦିଓ ଧର୍ମ ବିରୁଦ୍ଧ କାର୍ଯ୍ୟ ହୋଇନାହିଁ, ଭଗବତ ଗୀତାରେ ଭଗବାନ କହିଛନ୍ତି ସେ କଥା, धर्म अविरुद्ध भूतेषु कामस्मि भरत सब। जो काम बा जो कामना जोटा धर्म को विरुद्ध करूना सेटा हूँ सीट भगवान रोचे धर्म विरुद्ध अविरुद्ध कामसि भरत सब। किंतु जदिव धर्म विरुद्ध होना किंतु समय स्थान काल पात्र अनुसार बेचना हो धर्मटा अधर्म परिणत हो गला संध्या समय। तेणु जहा हूँ जो कश्यप मुनि कहले ये तुम दुईट असुरपुत्र जात हे जे कि ब्राह्मण मान को दुख प्रदान करे जीव इत्यादि करे जीव मान को विष प्रदान करे पूर्व श्लोक जो कह चालीस श्लोक जे प्राणीना अन्यमानानां दीनानां अकृतागसां दीन व्यक्ति मानको तांके प्रति अपराध करिवे स्त्रीणां निग्रहमानानां स्त्री व्यक्ति मानको तांके प्रति सब निग्रह करिवे एवं कोपितेषु महात्मसु महात्मा मानको तो कोप तांके प्रदान करिवे महात्मा मानको कोप प्रदान करिवे। तेणु ये जो महात्मा माने महात्मा शब्द किए आमे कहजे आमर महात्मा गांधी कहजे महात्मा पद देजे किंतु महात्मा कहले बुझा पड़ब स महात्मा सुदुर्लभ से महात्मा बहुत दुर्लभ महात्मा कारण से माने भगवान ये जो भौतिक जगत रे जो तीनोटी गुण रही सत्य रज तम त्रिगुण रही त्रिगुण रु ऊर्धर से माने महात्मा मान बुझा ये सहज जिनस नुह सहज कथा नुह महात्मार संज्ञा भगवान देखते भगवदगीतार महात्मानस्तु मांग पार्थ दैवी प्रकृति माश्रिता वदंती अन्य मनुष्यो ज्ञाता बोधादिमभ्यम जो मन महात्मा से मैंने अनन्य भाव भगवान कर आराधना करती हरे कृष्णा 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 हरे 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 राम 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 हरे। महात्मा से मैंने दैवी प्रकृति आश्रिता ये त्रिगुण भितर से न था त्रिगुण ऊर्धर से था तेणु तांकर आचरण बुझा ये सहज कथा नुह महात्मा मान क्रोध प्रकाश करती ना महात्मा मान को जिते प्रति अत्याचार करागले हरिदास ठाकुर तांकर दोष था जे सी भगवान नाम नौते नामाचार्य से हरि 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 हरिनाम ग्रहण करते यद्यो से मुसलमान कूल में जहाँ देते कि हरिनाम नौते तेणु काजी तुम कहले तुम्हें आमर कूल में जहाँ दे मुसलमान कूल में जहाँ दे तुम्हें हिंदू भगवान नाम कहीं नौ ना आप पुणी कहीं हिंदू मान को कहीं मुसलमान कर मुसलमान भगवान नाम कहीं ग्रहण कराऊँ जबरदस्ती। तेणु काजी कहले मुझे शुणी ना तुम्हें ये नाम को बंद कर तुम भगवान आमर मुसलमान मान भगवान अच्छा से मैंने भावती मुसलमान भगवान अलग हिंदू मान भगवान अलग जो प्रभुपाद महाराज जाए पाश्चात्य जगत को सीठी क्रिश्चियन मान से क्या कहते आम कृष्ण जो रही कृष्ण शब्द डिक्शनारी देखा कह हिंदू गॉड हिंदू भगवान बोली तेणु से मैंने क्रिश्चियन मैंने से मैंने सब विरोध करते बहुत कोर्ट केस इत्यादि सब कथ बहुत कथा जन प्रभुपाद महाराज जन कहती जे डाक्तर जो आसती जो डाक्तर पाक जो रोगी जो जाऊँगी सी से पचार तुम हिंदू डाक्तर ना मुसलमान डाक्तर हाँ ये धर्म विषय पचार सी कह मो रोग यहाँ ये रोगर कमी समाधान हम रोगर औषध प्रदान करूँ तेणु से जो शास्त्र रही ये गोटे ज्ञान प्रदान कर ये बात विचार करा जाऊ ना कृष्ण कहना से भगवान हिंदू मान भगवान बोली भगवद गीत भगवान कहले सर्वज्वनिषु कुंतेय मूर्त सम्भवति जा तासं ब्रह्म महज्वनि अहम विजयप्रद पिता हिंदू कथा कौन कहवा समस्त मनुष्य मान कथा कौन कहवा जिते जीव अच्छा 84 लक्ष प्रकार जीव सर्वज्वनिषु कुंतेय जिते जीव आसंग ब्रह्म महज्वनि अहम विजयप्रद पिता भगवान होती विजयप्रद पिता भगवान होती पिता समस्त पितामह जगत माता धाता पितामह से समस्त पिता खाली से पिता ता नुह से मत माता से मत धाता से मत पितामह सबकि तेणु महात्मा कहले से मैंने भगवान अनन्य भाव आराधना करती तेणु महात्मा मान କଥା ବୁଝିବା ଏତେ ସହଜ ନୁହଁ। ବୈଷ୍ଣବୀ କ୍ରିୟା ମୁଦ୍ରା ବିଜ୍ଞାନ ଜ୍ଞାନ ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି। ଭଗବାନଙ୍କର କ୍ରିୟା ମୁଦ୍ରାକୁ ମଧ୍ୟ ଜଣେ ବୁଝିପାରିବ ଶାସ୍ତ୍ର ଅନୁସାରେ, କିନ୍ତୁ ବୈଷ୍ଣବଙ୍କର କ୍ରିୟା ମୁଦ୍ରା ବୁଝିବା ବିଜ୍ଞ ବ୍ୟକ୍ତି ମଧ୍ୟ ବୁଝିପାରିବ ନାହିଁ। କ'ଣ ବୈଷ୍ଣବ କ୍ରିୟା ମୁଦ୍ରା କିଭଳି ସେମାନେ ଆଚରଣ କରନ୍ତି, କିଭଳି କାର୍ଯ୍ୟ କରନ୍ତି ବିଜ୍ଞାନ ବୁଝାଏ, ବିଜ୍ଞ ବ୍ୟକ୍ତି ମଧ୍ୟ ବୁଝିପାରିବେ ନାହିଁ। ତେଣୁ ମହାତ୍ମାମାନେ ଭଗବତ ଗୀତାରେ ଭଗବାନ କହିଛନ୍ତି, ବହୁତ ସଂଜ୍ଞା ଦିଆଯାଇଛି ମହାତ୍ମାମାନଙ୍କର। ମହାତ୍ମା କିଏ ନା ତିତିକ୍ଷବ କାରୁଣିକ ସୃହୃଦଂ ସର୍ବଦେହିନା ଅଜାତ ଶତ୍ରବ ଶାନ୍ତା ସାଧବ ସାଧୁ ଭୂଷଣ। ତିତିକ୍ଷବ ମହାତ୍ମାମାନଙ୍କର ଇଏ ହେଉଛି ଗୌଣ ଗୌଣ ଲକ୍ଷଣ, ଗୌଣ ତାଙ୍କର ଲକ୍ଷଣ। ମୁଖ୍ୟ ଲକ୍ଷଣ କଥା ଛାଡ଼ନ୍ତି, ଫାଷ୍ଟ କପିଳଦେବ ତାଙ୍କର ମାଆଙ୍କୁ କହୁଛନ୍ତି, କାରଣ ସେଭଳି ମହାତ୍ମାମାନଙ୍କର ଯଦି ସଂଗ୍ରାମ କରିବା ତାହେଲେ ଆମେ ଉଦ୍ଧାର ପାଇଯିବା। ତେଣୁ ସେ କହୁଛନ୍ତି ଯେ ଚେତ ଖଡ଼ସ ବନ୍ଧାୟ ମୁକ୍ତୟେ ଚାତ୍ମନ ମତମ ଗୁଣେଶ ସତ୍ୟ ବନ୍ଧାୟ ରତନ ବା ପୁଂସି ମୁକ୍ତୟେ ପ୍ରସଙ୍ଗମ ଅଜରଂ ପାହାସମ ଆତ୍ମନ କବୟ ବିଧୁ ସଏବ ସାଧୁସ୍କୃତ ମୁଖ୍ୟ ଦ୍ୱାର ଅପାହୃତମ। ଆମର ଯେଉଁ ମନ ରହିଛି ଇଏ ଆମର ବନ୍ଧନ ଏବଂ ମୁକ୍ତିର କାରଣ। ତେଣୁ ଯଦି ଆମେ ଏଇ ଯେଉଁ ପ୍ରସଙ୍ଗ ବା ଆସକ୍ତି ରହିଛି ଇଏ ଅଜରଂ ପାହାସମ ଏ ବୁଢ଼ା ହେବ ନାହିଁ। ଏଇ ଯେଉଁ ଆସକ୍ତି ଆମେ ଗୋଟେ ବୁଢ଼ା ହେଇଯାଇପାରେ କିନ୍ତୁ ଏ ଆସକ୍ତି ବୁଢ଼ା ହେବ ନାହିଁ। କିନ୍ତୁ ଏ ଆସକ୍ତିକୁ ଯଦି ସାଧୁ ବା ମହାତ୍ମାମାନଙ୍କ ସାଙ୍ଗରେ ଲଗେଇବା ତାହେଲେ ଆମର ମୁଖ୍ୟ ଦ୍ୱାର ଖୋଲିଯିବ, ମୁକ୍ତିର ଦ୍ୱାର ଖୋଲିଯିବ। ତେଣୁ ମା ଦେବତୀ ଭାବୁଛନ୍ତି ସାଧୁ ବୋଲି କେମିତି ଜାଣିବା, ଏ ଡ୍ରେସ୍ ପିନ୍ଧିଛନ୍ତି ସାଧୁ ସେ ନା କିଏ ପ୍ରକୃତ କିଏ ସାଧୁ ମନେ ମନେ ଭାବୁଛନ୍ତି ଦେବତୀ। ତେଣୁ ଭଗବାନ କହୁଛନ୍ତି ମା ସେ ହେଉଛନ୍ତି ସାଧୁ, ସାଧୁର ଗୌଣ ଲକ୍ଷଣ ମୁଁ କହୁଛି ପ୍ରଥମେ ନା ତିତିକ୍ଷେବ ସବୁକିଛି ସହି ନେବେ ଇଏ ହେଉଛି ସାଧୁର ଲକ୍ଷଣ। ଏବଂ କାରୁଣିକ, କାରୁଣିକ କହିଲେ ତାଙ୍କ ପ୍ରତି ଯେ ଦ୍ରୋହ କରିବେ ଅପରାଧ କଲେ ମଧ୍ୟ ସେ ତାଙ୍କ ପ୍ରତି ଦ୍ରୋହ କରିବେ ନାହିଁ ବା ତାଙ୍କ ପ୍ରତି କୌଣସି ଦଣ୍ଡ ବ୍ୟବସ୍ଥା କରିବେ ନାହିଁ। ଇଏ ହେଉଛି ସାଧୁ, ଇଏ ହେଉଛି ମହାତ୍ମା। ତିତିକ୍ଷେବ କାରୁଣିକ ହରିଦାସ ଠାକୁର ବାଇଶ ବଜାରରେ ତାଙ୍କୁ ପ୍ରହାର କଲେ, ବେତ ପ୍ରହାର କଲେ କିନ୍ତୁ ସେ ଭଗବାନଙ୍କ ନାମ ଛାଡ଼ିଲେ ନାହିଁ। ବରଂ ଯେଉଁମାନେ ପ୍ରହାର କରୁଥିଲେ ସେମାନେ ଭୟ କଲେ ଆମେ ମୃତ୍ୟୁବରଣ କରିବୁ କାରଣ କାଜି ଆମକୁ ମୃତ୍ୟୁଦଣ୍ଡ ଦେବେ, ମୃତ୍ୟୁଦଣ୍ଡ ଦେଇଥିଲେ ହରିଦାସଙ୍କୁ କାଜି ଦେଇଥିଲେ। ବାଇଶ ବଜାରରେ ପ୍ରହାର କରି ଗୋଟେ ଦୁଇଟା ବଜାରରେ ପ୍ରହାର କଲେ ସେ ଜଣେ ମୃତ୍ୟୁବରଣ କରିଯିବ କିନ୍ତୁ ସେ ଭଗବାନଙ୍କ ଭକ୍ତ, ସେ ପ୍ରାର୍ଥନା କରନ୍ତି ମୋତେ ଉଦ୍ଧାର କରିବା ପାଇଁ, ମୋତେ ରକ୍ଷା କରିବା ପାଇଁ। ଭଗବାନ ଭକ୍ତ ଏତେ ଉଦାର, ତେଣୁ ସେ ବରଂ ପ୍ରାର୍ଥନା କରୁଛନ୍ତି ହରିଦାସ ଠାକୁର ଯେ ପ୍ରଭୁ ତାଙ୍କୁ କ୍ଷମା କରନ୍ତୁ, ଏମାନେ ଯେଉଁ ଅପରାଧ କରିଛନ୍ତି ଏମାନେ ଜାଣିପାରୁନାହାନ୍ତି ତାଙ୍କୁ କ୍ଷମା କରନ୍ତୁ। ତେଣୁ ଏଇଭଳି ଇଏ ହେଉଛନ୍ତି ମହାତ୍ମା କାରୁଣିକ, ଜଣେ ତାଙ୍କ ପ୍ରତି ଅପରାଧ କଲେ ମଧ୍ୟ ସେ ତାଙ୍କର ଅମଙ୍ଗଳ ଚିନ୍ତା କରିବେ ନାହିଁ, କେମିତି ତାଙ୍କର ମଙ୍ଗଳ ହେବ ସେଇଟା ଚିନ୍ତା କରିବେ। ଇଏ ହେଉଛନ୍ତି ସାଧୁ, ଇଏ ହେଉଛନ୍ତି ମହାତ୍ମା। ଏଭଳି ଭାବେ ସାଧୁର ବହୁତ ଲକ୍ଷଣ ଅଛି, କିନ୍ତୁ ଆମର କଥା ହେଉଛି ଯେ ଇଏ ହେଉଛନ୍ତି ମହାତ୍ମା। ସେମାନେ କ୍ରୋଧ ପ୍ରକାଶ କରନ୍ତି ନାହିଁ, ତାଙ୍କ ପ୍ରତି କିଛି ଅନ୍ୟାୟ କରାଗଲା, ଅତ୍ୟାଚାର କରାଗଲା, ଯେମିତି ଭରତ ମହାରାଜ ଯାହାଙ୍କର ନାମ ଅନୁସାରେ ଏଇ ଭାରତବର୍ଷ ନାମକରଣ ହୋଇଛି, ଆ ପୂର୍ବରୁ ଏଇ ବର୍ଷର ନାମ ଥିଲା ଅଜନାଭ ବର୍ଷ। ତେଣୁ ଭରତ ମହାରାଜକୁ ଜଡ଼ଭରତ ସେ ତାଙ୍କୁ ନେଇଗଲେ, ଡାକୁ ସର୍ଦ୍ଦାର ନେଇଗଲେ, କାରଣ ସେ ଚାହୁଁଥିଲେ ଶକ୍ତି ବହୁତ ଶକ୍ତି ପ୍ରାପ୍ତ ହେବେ। ତେଣୁ ସେଥିପାଇଁ ସେ ଭଦ୍ରକାଳୀଙ୍କ ପାଖରେ ବଳି ପକାଇବା ପାଇଁ ନେଇଗଲେ, ଭରତକୁ ନେଇଗଲେ ଜଡ଼ଭରତ କିଛି କହୁନାହାନ୍ତି। ତେଣୁ ଦସ୍ୟୁମାନେ ତାଙ୍କୁ ସବୁ ବହୁତ ସୁନ୍ଦର ସୁନ୍ଦର ଡ୍ରେସ୍ ପିନ୍ଧେଇ ଦେଲେ, ବହୁତ ସୁନ୍ଦର ଖାଦ୍ୟ ପଦାର୍ଥ ଦେଲେ। ଭରତ ଜଡ଼ଭରତ କୌଣସି ଏତେ ଭଲ ଖାଦ୍ୟ ଗ୍ରହଣ କରିନଥିଲେ କାରଣ ତାଙ୍କ ଭାଇମାନେ ତାଙ୍କୁ ସବୁ ଯେଉଁ ସଢ଼ା ପଚା ଅନ୍ନ ସବୁ ଦେଉଥିଲେ ସେଇଆକୁ ଖାଇବାକୁ ଦେଉଥିଲେ। ଅନ୍ୟମାନେ ଯିଏ ତାକୁ ନେଇକି ଡାକ କରି କାମ କରାଉଥିଲେ ତାଙ୍କୁ ସବୁ ସେଇଭଳି ଭାବରେ ତ୍ୟକ୍ତ ପଦାର୍ଥ ସବୁ ଦେଉଥିଲେ, ସେ ସବୁବେଳେ ଖାଉଥିଲେ ସେଇଆକୁ। କିନ୍ତୁ ଆଜି ବହୁତ ସୁନ୍ଦର ଭୋଜନ କରିଛନ୍ତି ସେ, କିନ୍ତୁ ସେ ଜାଣିପାରୁଛନ୍ତି ଜଡ଼ଭରତ, ସିଏ ଜଡ଼ ପ୍ରକୃତରେ ଜଡ଼ ନୁହନ୍ତି, ସେ ସବୁକି ଜ୍ଞାନ ପ୍ରାପ୍ତ ହୋଇ ରଘୁଗଣକୁ ଜ୍ଞାନ ଦେଲେ, ରଘୁଗଣ ରାଜା, ରଘୁଗଣ ସିନ୍ଧୁ ସୈବର ରାଜା, ସେ ଜ୍ଞାନ ପ୍ରାପ୍ତ ହୋଇ କୃତାର୍ଥ ହୋଇଗଲେ, ଭଗବତ ଧାମ ପ୍ରାପ୍ତ ହୋଇଗଲେ। ଏଭଳି ଜ୍ଞାନୀ ସେ ବ୍ୟକ୍ତି ଥିଲେ ଭରତ ଜଡ଼ଭରତ। ସେ ଜାଣୁଛନ୍ତି ଯେ ମୋତେ ବଳିପ୍ରକାଶ ନେଉଛନ୍ତି ଭଦ୍ରକାଳୀଙ୍କ ପାଖରେ, କିନ୍ତୁ କୌଣସି ତାଙ୍କର ବିଚଳନ ହେଉନାହାନ୍ତି, ବିଚଳିତ ହେଉନାହାନ୍ତି, ସେ କୌଣସି ପ୍ରତିକ୍ରିୟା ତାଙ୍କର ଆସୁନାହିଁ। ରଖିଦେଲେଣି ଏଇ ଯେଉଁ ରହିଛି ବଳି ଦେବା ପାଇଁ ଯେଉଁ ରଖାହେଇଛି ସେଥିରେ ମୁଣ୍ଡକୁ ରଖିଦେଲେଣି, ମସ୍ତକକୁ ତାଙ୍କର ରଖିଦେଲେଣି, ଚୋଟ ମାରିବା ପାଇଁ ବସିଗଲେଣି ତାଙ୍କର ଯେ ତାଙ୍କର ଯେ ପିସ୍ ଯେ ତାଙ୍କର ପୂଜକ, କିନ୍ତୁ ତଥାପି ତାଙ୍କର ନିର୍ବିକାର, କୌଣସି ଚିନ୍ତା ନାହିଁ, ଭୟ ନାହିଁ। ଇଏ ହେଉଛି ପ୍ରକୃତିର ସାଧୁର ଲକ୍ଷଣ, କୌଣସି ଭୟ ନାହିଁ। ଅଭ୍ୟାଙ୍ଗ ସତ୍ୟ ସଂଶୋଧିଏ ଜ୍ଞାନ ଯୋଗ ବ୍ୟବସ୍ଥିତ, ଏ ଯେଉଁ ଦୈବ ଗୁଣ ବିଷୟରେ ଭଗବତ ଗୀତାରେ ଭଗବାନ କହିଛନ୍ତି କଥା, ଇଏ ହେଉଛି ଅଭୟତା, କୌଣସି ଭୟ ନାହିଁ, କୌଣସି ପରିସ୍ଥିତିରେ ଭୟ ନାହିଁ। ଯିଏ ଏହି ସ୍ଥଳକୁ ଯାଇଛନ୍ତି ସେମାନେ ପ୍ରକୃତର ମହାତ୍ମା, ଭରତ ମହାରାଜ ଜଡ଼ଭରତ, ସେ କୌଣସି ଚିନ୍ତା କରୁନାହାନ୍ତି ଯେ ଆଉ ଗୋଟିଏ ସେକେଣ୍ଡ ଗଲେ ମୃତ୍ୟୁବରଣ କରିବେ, ଗୋଟିଏ ସେକେଣ୍ଡରେ ମୃତ୍ୟୁବରଣ କରିବେ, କିନ୍ତୁ ତଥାପି ତାଙ୍କର କୌଣସି ପ୍ରତିକ୍ରିୟା ଆସୁନାହିଁ। ଭୟ କଥା ତ ଛାଡ଼ନ୍ତୁ, ପ୍ରତିକ୍ରିୟା ଆସୁନାହିଁ, ବରଂ ଭଦ୍ରକାଳୀ ଯିଏ ସେ ତାଙ୍କର ପ୍ରତିକ୍ରିୟା ଆସିଗଲା, କହିଲେ ଏମାନେ ମୋର ପୂଜକମାନେ, ଏମାନେ ଜଣେ ମହାତ୍ମାଙ୍କୁ ଅପରାଧ ପ୍ରତି ଅପରାଧ କରିବେ, ତେଣୁ ସେ ବିଗ୍ରହକୁ ଫଟେଇକିରି ବାହାରି ପଡ଼ିଲେ ଭଦ୍ରକାଳୀ, ଏବଂ ସେଇ ଯେଉଁ ଖଣ୍ଡାଧାରୀ ଖଣ୍ଡାରେ ହତ୍ୟା କରିବାକୁ ବସିଥିଲେ ତାଙ୍କ ପ୍ରିଷ୍ଟ, ତାଙ୍କର ଯେଉଁ ପୂଜକ, ତାଙ୍କୁ ପ୍ରଥମେ ହତ୍ୟା କଲେ, ଏବଂ ସବୁ ଯେତେ ଦୋଷୀମାନେ ଅଛନ୍ତି ତାଙ୍କୁ ସବୁ ମସ୍ତକକୁ ଶିରଚ୍ଛେଦନ କରି ସେ ମସ୍ତକରେ ଫୁଟବଲ ଭଳିଆ ଖେଳିବା ପାଇଁ ଆରମ୍ଭ କଲେ, ଏଭଳି କ୍ରୋଧ ପ୍ରକାଶ କରିଥିଲେ ଭଦ୍ରକାଳୀ। ତେଣୁ ଭରତ ସେ କୌଣସି ତାଙ୍କ ପ୍ରତିକ୍ରିୟା ନାହିଁ, ସେ ଚାହୁଁନଥିଲେ ଭଗବାନ ପ୍ରାର୍ଥନା କରୁନଥିଲେ ପ୍ରଭୁ ମୋତେ ରକ୍ଷା କରନ୍ତୁ। ଯେଉଁମାନେ ଅବଶ୍ୟ ଭଗବାନଙ୍କୁ ପ୍ରାର୍ଥନା କରନ୍ତି ସେମାନେ ମଧ୍ୟ ବହୁତ ଉଦାର, ଭଗବତ ଗୀତାରେ ଭଗବାନ କହିଛନ୍ତି ସେ କଥା, ଚତୁର୍ବିଧା ବଦନ୍ତି ମାନ ଜନାଶ କୃତିନ ଅର୍ଜୁନ ଆର୍ତ୍ତ ଜିଜ୍ଞାସ ଅର୍ଥାର୍ଥୀ ଜ୍ଞାନୀଶ ଭରତର ସବ, ସେମାନେ ସବୁ ଉଦାର, ଚତୁର୍ବିଧା ବଦନ୍ତି ମାନ ଜନାଶ କୃତିନ ଅର୍ଜୁନ ଉଦାର ସର୍ବ ଏବେ, ଏମାନେ ସବୁ ବହୁତ ଉଦାର। ଯଦି ବିପଦରେ ପଡ଼ି ମଧ୍ୟ ଜଣେ ଭଗବାନଙ୍କ ପ୍ରାର୍ଥନା କଲା, ଭଗବାନଙ୍କୁ ସ୍ମରଣ କଲା, ସେମାନେ ମଧ୍ୟ ଉଦାର ବ୍ୟକ୍ତି। ଆର୍ତ ଯେଭଳି ଭାବରେ ହାତୀ ଗଜ ବିଷୟରେ ଭାଗବତ ଅଷ୍ଟମ ସ୍କନ୍ଧରେ ଆସିବ ତାଙ୍କ କଥା, ଗଜ 1000 ବର୍ଷ ଧରି ଯୁଦ୍ଧ କଲା କୁମ୍ଭୀର ସହିତ, କିନ୍ତୁ ଯେତେବେଳେ କୌଣସି ପରିସ୍ଥିତିରେ ଆଉ ତାର କ'ଣ ଜୟ ପ୍ରାପ୍ତ ହେବାର ସମ୍ଭାବନା ରହିଲା ନାହିଁ, ସେତେବେଳେ ସେ ଭଗବାନ ସ୍ତୁତି କରିଛି, ପୂର୍ବଜନ୍ମର ସ୍ତୁତି ମନେ ପଡ଼ିଗଲା। ପୂର୍ବଜନ୍ମରେ ସେ ଥିଲେ ଇନ୍ଦ୍ରଦୁମ୍ନ ଥିଲେ, ରାଜା ଇନ୍ଦ୍ରଦୁମ୍ନ ଥିଲେ, ବହୁତ ସ୍ତୁତି କରିଥିଲେ ଭଗବାନଙ୍କର, ପୂର୍ବଜନ୍ମର ସ୍ତୁତି ମଧ୍ୟ ଆସିଗଲା ତାଙ୍କ ମନେ ପଡ଼ିଗଲା, ତେଣୁ ସେ ଭଗବାନ ସ୍ତୁତି କରିଛନ୍ତି। ଏମାନେ ଉଦାର, ବିପଦରେ ପଡ଼ିଲେ ମଧ୍ୟ ଭଗବାନଙ୍କୁ ଯଦି ସ୍ମରଣ କରିବେ ତାହେଲେ ଉଦାର, ଯେଉଁମାନେ ବିପଦରେ ପଡ଼ି ମଧ୍ୟ ଭଗବାନଙ୍କୁ ସ୍ମରଣ କରନ୍ତି ନାହିଁ ସେମାନେ ଉଦାର ନୁହନ୍ତି, ସେମାନେ କୃପଣ ବ୍ୟକ୍ତି। ନମାଙ୍କ ସ୍ମୃତି ନ ମୂଢ଼ା ପ୍ରବଦ୍ୟନ୍ତି ନରାଧମ ମାୟା ପ୍ରଭୁତ ଜ୍ଞାନ ଆସୁରମ ଭାବମାସିତା, ଏ କୃପଣ ବ୍ୟକ୍ତି ଏମାନେ ସବୁ ଦୁଷ୍କୃତିନ ବ୍ୟକ୍ତି, ସେମାନେ ବିପଦରେ ପଡ଼ିଲେ ମଧ୍ୟ ଭଗବାନଙ୍କୁ ସ୍ମରଣ କରନ୍ତି ନାହିଁ। ତେଣୁ ଯେଉଁମାନେ ଉଦାର ବ୍ୟକ୍ତି ସେମାନେ ବିପଦରେ ପଡ଼ିଲେ ମଧ୍ୟ ଭଗବାନଙ୍କୁ ସ୍ମରଣ କରନ୍ତି। ଆର୍ତ ଯେଉଁମାନେ ଜିଜ୍ଞାସୁ ସେମାନେ ଭଗବାନ ବିଷୟରେ ଜିଜ୍ଞାସା କରନ୍ତି, ଅନ୍ୟ କୌଣସି ବିଷୟରେ ଜିଜ୍ଞାସା କରନ୍ତି ନାହିଁ। ବୈଜ୍ଞାନିକମାନେ ବହୁତ ଜିଜ୍ଞାସା କରୁଛନ୍ତି, ତାଙ୍କର ଗବେଷଣା ଚାଲିଛି, କିନ୍ତୁ ଭଗବାନ ବିଷୟରେ ଗବେଷଣା ହୋଇପାରୁନାହିଁ, ତେଣୁ ସେମାନେ ଉଦାର ବ୍ୟକ୍ତି ନୁହନ୍ତି, ସେମାନେ ସୁକୃତିର ନୁହନ୍ତି। ତେଣୁ ସେହିଭଳି ଭାବରେ ଆର୍ତ ଜିଜ୍ଞାସୁର ଅର୍ଥାର୍ଥୀ ଯେଉଁମାନଙ୍କର ଅର୍ଥ ଆବଶ୍ୟକତା ରହିଛି, ଧ୍ରୁବ ମହାରାଜଙ୍କର ଅର୍ଥ ଆବଶ୍ୟକତା ଥିଲା, ବିରାଟ ବଡ଼ ରାଜ୍ୟ ଚାହୁଁଥିଲେ, ସେ ଭଗବାନଙ୍କର ଶରଣ ଯାଇଛନ୍ତି, ଭଗବାନଙ୍କର ଆରାଧନା କରିଛନ୍ତି, ଏବଂ ଆର୍ତ ଜିଜ୍ଞାସୁର ଅର୍ଥାର୍ଥୀ ଜ୍ଞାନୀ ଚାରି କୁମାର ଏମାନେ ସବୁ ଜ୍ଞାନୀ ଥିଲେ, ତେଣୁ ଏମାନେ ଯେତେବେଳେ ଭଗବାନଙ୍କ ଶରଣରେ ଯାଉଛନ୍ତି ସେମାନେ ସବୁ ଉଦାର ବ୍ୟକ୍ତି। କିନ୍ତୁ ତଥାପି ଯେଉଁମାନେ ଅତ୍ୟନ୍ତ ଉନ୍ନତ ସ୍ତରର ସାଧୁ, ଯେଉଁମାନେ ବହୁତ ମହାତ୍ମା ଯେଉଁମାନେ ପ୍ରକୃତରେ, ସେମାନେ ଦୁଃଖରେ ପଡ଼ିଲେ ମଧ୍ୟ ସେମାନେ ଭଗବାନଙ୍କୁ ପ୍ରାର୍ଥନା କରନ୍ତି ନାହିଁ, କୌଣସି ପରିସ୍ଥିତିରେ ଭଗବାନଙ୍କୁ ପ୍ରାର୍ଥନା କରନ୍ତି ନାହିଁ। ତା'ମାନେ ନୁହଁ ଯେ ସେମାନେ ଭଗବାନଙ୍କୁ ପ୍ରାର୍ଥନା କରନ୍ତି ନାହିଁ, ତା ନୁହଁ, ଏ ଦୁଃଖରୁ ମୁକ୍ତ ଭାବେ ସେମାନେ ପ୍ରାର୍ଥନା କରନ୍ତି ନାହିଁ, ଦୁଃଖଟାକୁ ସେମାନେ ଭାବନ୍ତି ଭଗବାନଙ୍କ କୃପା। ବ୍ରହ୍ମ ଭାଗବତ 10:14 ବ୍ରହ୍ମା ତାଙ୍କ ସ୍ତୁତିରେ ସେ କଥା କହୁଛନ୍ତି, ତତ୍ୟନୁକମ୍ପାଂ ସୁସମୀକ୍ଷ୍ୟମାଣ ଭଞ୍ଜାନ ଏବାତ୍ମକୃତଂ ବିପାକଂ ହୃଦ୍ଭାଗ ଗୁର୍ଭୀର୍ ବିଦଧନ୍ ନମସ୍ତେ ଜୀବିତ ଯୋ ମୁକ୍ତି ପ୍ରଦେଶ ଦାୟବାକ୍। ଯେଉଁମାନେ ଭଗବାନ ଭକ୍ତ ସେମାନେ ବିପଦରେ ପଡ଼ିଲେ ଭଗବାନଙ୍କୁ ପ୍ରାର୍ଥନା କଲେ ତ ଭଲ କଥା ବିପଦରୁ ମୁକ୍ତ କରିବା ପାଇଁ, କିନ୍ତୁ ଯଦି ବା ବିପଦରୁ ମୁକ୍ତ କରିବା ପାଇଁ ସେମାନେ ପ୍ରାର୍ଥନା କରନ୍ତି ନାହିଁ, କିନ୍ତୁ ସେ ଭାବନ୍ତି ଇଏ ହେଉଛି ଭଗବାନଙ୍କ କୃପା, ବିପଦଟା ହେଉଛି ବିପଦ ସନ୍ତୁ ତାହା କୁନ୍ତି ଦେବୀ, ସେ ପ୍ରାର୍ଥନା କରିଛନ୍ତି ପ୍ରଭୁ ମୋତେ ବିପଦରୁ ରକ୍ଷା କରନ୍ତୁ ନାହିଁ, ମୋତେ ବିପଦ ପ୍ରତିଦିନ ଦିଅନ୍ତୁ। ବିପଦ ସନ୍ତୁ ତାହା ଶ୍ରେଷ୍ଠ ଜଗତ ଗୁରୁ ଭଗବତୋ ଦର୍ଶନ ଯଶ୍ୟାତ୍ ଅପୁନର୍ଭବ ଦର୍ଶନମ୍। କାହିଁକି ବିପଦ ମାଗୁଛ ଯଦି ଭଗବାନ କହିବେ ପିଉସୀ ହେବେ କୁନ୍ତି ଦେବୀ ଏବଂ ପିଉସୀ ତୁମେ କାହିଁକି ବିପଦ ମାଗୁଛ ନା, ବିପଦ ମାଗିଲେ ଆମେ ତୁମର ସ୍ମରଣ କରିବୁ, ତେଣୁ ତୁମର ସ୍ମରଣ କଲେ ଆମେ ତୁମକୁ ଦର୍ଶନ କରିବୁ, ଏବଂ ତୁମକୁ ଦର୍ଶନ କଲେ ଆମର ଏ ଭଲ ଦର୍ଶନ ହେବ ନାହିଁ। ଏଇଭଳି ଭାବରେ ଭକ୍ତମାନେ ପ୍ରାର୍ଥନା କରିଛନ୍ତି, ବ୍ରହ୍ମା ପ୍ରାର୍ଥନା କରୁଛନ୍ତି ପ୍ରଭୁ ତତେ ଅନୁକମ୍ପା, ଇଏ ହେଉଛି ଭଗବାନଙ୍କ କୃପା। କ'ଣ ନା ଏ ବିପଦଟି ପଡ଼ିଲା, ଇଏ ହେଉଛି ଆପଣଙ୍କର କୃପା, କାରଣ ବହୁତ ବଡ଼ ବିପଦ ମିଳିବା ଚାହାନ୍ତା, ଅଳ୍ପ ବିପଦରେ ଆମେ ରକ୍ଷା ପାଇଗଲୁ। ଏଇଭଳି ଭାବରେ ଭକ୍ତମାନେ ଚିନ୍ତା କରନ୍ତି। ଯେତେବେଳେ ଜଣେ ରାଜା ଥିଲେ, ତାଙ୍କର ଯେ ମନ୍ତ୍ରୀ ସିଏ ଭଗବାନ ଭକ୍ତ, ସିଏ ସବୁବେଳେ ସେ କଥା ଭାବନ୍ତି ଇଏ ସତ୍ୟ ଅନୁକମ୍ପା, ଇଏ ହେଉଛି ଭଗବାନଙ୍କ କୃପା, ଯେଉଁ ବିପଦ ଆସୁଛି ଯେଉଁ ଦୁଃଖ ଆସୁଛି ଇଏ ହେଉଛି ଭଗବାନଙ୍କ କୃପା, ଏଇଭଳି ଭାବରେ ଚିନ୍ତା କରନ୍ତି। ତେଣୁ ସବୁବେଳେ ସେ କହନ୍ତି ଏ ଭଗବାନଙ୍କର ଭଗବାନ ଯାହା କରିଛନ୍ତି ପ୍ରାଣୀର ମଙ୍ଗଳ ପାଇଁ କରିଛନ୍ତି, ଏଇଭଳିଆ କହନ୍ତି। ଥରେ ରାଜାଙ୍କର ଆଙ୍ଗୁଠିଟି କଟିଗଲା, କୌଣସି କାରଣରୁ ଆଙ୍ଗୁଠିଟି କଟିଗଲା, ତେଣୁ ରାଜସଭାରେ ଆସି ଯେତେବେଳେ କହିଲେ ଯେ ଆଜି ମୋର ବଡ଼ ଦୁର୍ଦିନ, ଆଜି ମୋର ଆଙ୍ଗୁଠିଟି କଟିଗଲା, ସାଙ୍ଗେ ସାଙ୍ଗେ ମନ୍ତ୍ରୀଙ୍କର ଅଭ୍ୟାସ ରହିଛି, ଅଭ୍ୟାସ ନେତୁ କହନ୍ତି ବୈରାଗ୍ୟ ନେତ ବୃହତେ, ଅଭ୍ୟାସ କରିବା ଦ୍ୱାରା ମଧ୍ୟ ଆମେ ବହୁତ ଉନ୍ନତସ୍ଥିତି ପ୍ରାପ୍ତ ହୋଇପାରିବା, ମନକୁ କଣ୍ଟ୍ରୋଲ କରିପାରିବା ଏ ଅଭ୍ୟାସ ମାଧ୍ୟମରେ, ତେଣୁ ତାଙ୍କର ଅଭ୍ୟାସ ରହିଛି ସବୁବେଳେ କଥା ପାଟିରୁ ବାହାରି ପଡ଼ୁଛି, ଯାହା ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ। ଯେତେବେଳେ ଶୁଣିଲେ ରାଜା ବହୁତ କ୍ରୋଧ ପ୍ରକାଶ କଲେ, କହିଲେ ମୋର ଆଙ୍ଗୁଠି କଟିଗଲା ଆଉ ଏ ମନ୍ତ୍ରୀ କହୁଛି ଭଲ, ମୋର ମଙ୍ଗଳ ହେବ, କ'ଣ ମଙ୍ଗଳ ହେବ, ଭଗବାନ କ'ଣ ମଙ୍ଗଳ କଲେ, ମୋର ତ ଅମଙ୍ଗଳ କଲେ, କହି ମନ୍ତ୍ରୀଙ୍କୁ ଜେଲ୍ ଦଣ୍ଡ ଦେଇଦେଲେ। ତେଣୁ ମନ୍ତ୍ରୀରେ ଜେଲ୍ ଥିଲାବେଳେ ରାଜା ଥରେ ଯାଇଥିଲେ ଶିକାର ଅରଣ୍ୟକୁ ଯାଇଥିଲେ, ସେଠି ଏଭଳି ବ୍ୟବସ୍ଥା ହେଲା ଯେ ତାଙ୍କର ଯେଉଁ ସୈନ୍ୟମାନେ ଅଛନ୍ତି ସେ ବାହାରେ ମାନେ ତାଙ୍କ ସହିତ ରହିପାରିନଥିଲେ, ସେହି ସମୟରେ ଦସ୍ୟୁ ସର୍ଦ୍ଦାର ଆସି ଦସ୍ୟୁମାନେ ଆସି ତାଙ୍କୁ ଆକ୍ରମଣ କରି ତାଙ୍କୁ ନେଇଗଲେ। ସେମାନେ ମଧ୍ୟ ଚାହୁଁଥିଲେ ତାଙ୍କୁ ବଳି ପ୍ରଦାନ କରିବା ପାଇଁ ରାଜାଙ୍କୁ, କିନ୍ତୁ ରାଜାଙ୍କୁ ଯେତେବେଳେ ବଳି ପ୍ରଦାନ କରାଯାଉଥିଲା ସେତେବେଳେ ତାଙ୍କର ପୁରୋହିତ ଦେଖିଲେ ଯେ ରାଜାଙ୍କର ଶରୀର ଅକ୍ଷୁର୍ଣ୍ଣ ନାହିଁ, ଆଙ୍ଗୁଠିଟି କଟିଯାଇଛି, ତେଣୁ ତାଙ୍କୁ ବଳି ପାଇଁ ସେ ଉପଯୁକ୍ତ ନୁହନ୍ତି କହି ତାଙ୍କୁ ବିଦା କରିଦେଲେ। ତେଣୁ ରାଜା ଆସନ ମୃତ୍ୟୁମୁଖରୁ ରକ୍ଷା ପାଇଗଲେ। ତେଣୁ ଯେତେବେଳେ ଆସିଲେ ରାଜଧାନୀକୁ ଫେରିଲେ ସେ ପ୍ରଥମେ ତାଙ୍କର ମନ୍ତ୍ରୀଙ୍କୁ ଜେଲରୁ ଉଦ୍ଧାର କଲେ, ତେଣୁ ସେ କହିଲେ ମନ୍ତ୍ରୀଙ୍କୁ କହିଲେ ମନ୍ତ୍ରୀ ମହାଶୟ ତୁମେ ଯାହା କହୁଥିଲ ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ, ପ୍ରକୃତରେ ତାହା ମୁଁ ବୁଝିଲି, ଆଉ ଯଦି ମୋର ଆଙ୍ଗୁଠିଟି କଟିଯାଇନଥାନ୍ତା ତାହେଲେ ମୋର ପେକଟି କଟିଥାନ୍ତା, ଶିରଚ୍ଛେଦନ ହୋଇଥାନ୍ତା, ଦୋଷୀମାନେ ମୋର ଶିରଚ୍ଛେଦନ କରିଦେଇଥାନ୍ତେ, ତେଣୁ ତୁମେ ଯାହା କହିଲ ପ୍ରକୃତରେ ଠିକ୍ କଥା, ଭଗବାନ ସବୁ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ କରନ୍ତି। କିନ୍ତୁ ମୋର ଗୋଟେ ପ୍ରଶ୍ନ ରହୁଛି ଯେ ତୁମକୁ ଯେଉଁ ମୁଁ ଜେଲରେ ବନ୍ଦୀ କଲି ସେଇଟା କ'ଣ ତୁମର ମଙ୍ଗଳ ହେଲା, ମୁଁ ବୁଝିପାରୁନାହିଁ। ନା ମହାରାଜ, ଆପଣ ଯଦି ମୋତେ ବନ୍ଦୀ କରିନଥାନ୍ତେ ତାହେଲେ ମୁଁ ଆପଣଙ୍କ ସାଙ୍ଗରେ ଥାନ୍ତି, ତେଣୁ ଆପଣଙ୍କୁ ଯେତେବେଳେ ଆପଣ ହାତ କଟିଯାଇଥିଲା ବେଳେ ଆପଣ ଛାଡ଼ିଦେଲେ, କିନ୍ତୁ ମୋର ଶରୀର ସୁସ୍ଥ ଅଛି, ତେଣୁ ମୋତେ ବଳି ପକାଇଥାନ୍ତି, ମୁଁ ଆଜି ମୃତ୍ୟୁବରଣ କରିଥାନ୍ତି, ତେଣୁ ସେଇଟା ମଧ୍ୟ ପ୍ରାଣୀର ମଙ୍ଗଳ ପାଇଁ। ମଙ୍ଗଳଂ ଭଗବାନ ବିଷ୍ଣୁ ମଙ୍ଗଳଂ ଗରୁଡ଼ ଧ୍ୱଜ ମଙ୍ଗଳଂ ପୁଣ୍ଡରୀକାକ୍ଷଂ ମଙ୍ଗଳଂ ପୁରୁଷୋତ୍ତମ। ଭଗବାନ ଯାହା କରନ୍ତି ସବୁ ପ୍ରାଣୀର ମଙ୍ଗଳ ପାଇଁ। ତେଣୁ ଏ ଯେଉଁ ମହାତ୍ମାଙ୍କ ପ୍ରତି କ୍ରୋପ କଲେ ମଧ୍ୟ ସେମାନେ ତାଙ୍କ ବିରୁଦ୍ଧରେ କିଛି ଆଚରଣ ତାଙ୍କର କେମିତି ମଙ୍ଗଳ ହେବ ସେଇଟା ଚିନ୍ତା କରନ୍ତି, ଇଏ ହେଉଛି ମହାତ୍ମା। କିନ୍ତୁ ତଥାପି ବ୍ରହ୍ମ ସାପରେ ଯେମିତି ଉଦାହରଣ ରହିଛି ଶାସ୍ତ୍ରରେ ଭାଗବତ ବର୍ଣ୍ଣନା କରାଯାଇଛି ଚତୁର୍ଥ ସ୍କନ୍ଧରେ, ବେଣ ମହାରାଜ ଜଣେ ଥିଲେ, ବେଣ ରାଜା ଥିଲେ, ଧ୍ରୁବ ମହାରାଜଙ୍କ ବଂଶରେ ସେମାନେ ଆସୁଛନ୍ତି। ବେଣ ମହାରାଜ ସେ କୌଣସି ନୀତି ନିୟମ ଭଗବାନଙ୍କର ପୂଜା ଆରାଧନା ସବୁ ବନ୍ଦ କରିଦେଲେ, କହିଲେ ମୁଁ ହେଉଛି ସବୁକିଛି, ଦେବ ଦେବତା ଯାହା ସବୁ ଅଛନ୍ତି ସବୁକିଛି ରାଜାର ହୃଦୟରେ ରହିଛି। ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି ନରାଣାଙ୍କ ନରାଧିପମ, ମନୁଷ୍ୟମାନଙ୍କର ଯେ ରାଜା ସେ ହେଉଛନ୍ତି ଭଗବାନଙ୍କର ଜଣେ ବିଭୂତି। ତେଣୁ ବେଣ କହିଲେ ମୁଁ ହେଉଛି ସବୁକିଛି, ମୁଁ ହେଉଛି ଭଗବାନ, ମୋଠାରେ ସମସ୍ତେ ରହିଛନ୍ତି, ତୁମେ ଅନ୍ୟମାନଙ୍କ ପାଇଁ ପୂଜା କରୁଛ। ଏଇଭଳି ଭାବରେ ଭଗବାନଙ୍କ ପୂଜା ଆରାଧନା ବନ୍ଦ କରିଦେଇଥିଲେ। ତେଣୁ ବ୍ରାହ୍ମଣମାନେ ତାଙ୍କୁ ବହୁତ ଉପଦେଶ ଦେଲେ, ପ୍ରଦାନ କଲେ, ଦେଖନ୍ତୁ ରାଜା ଧର୍ମ ଆଚରଣ ପୁରୁଷା, ଆମର କର୍ତ୍ତବ୍ୟ ଯେ ଆମେ ଧର୍ମ ଆଚରଣ କରିବା, ଆପଣ ଏ ଧର୍ମକୁ ଆଚରଣ କରନ୍ତୁ, ଆପଣ ପ୍ରକୃତିରେ ମଙ୍ଗଳ ହେବ। ଏଇଭଳି ଭାବରେ ଯେତେ ବୁଝେଇଲେ ମଧ୍ୟ ଯେଉଁ ରହିଛନ୍ତି ମୂର୍ଖାୟ ଉପଦେଶାୟ ମୂର୍ଖାୟ, ତାଙ୍କୁ ମୂର୍ଖମାନଙ୍କୁ ଉପଦେଶ ଦେଲେ ସେମାନେ ଶାନ୍ତ ହେବେନି, ବରଂ କ୍ରୋଧିତ ହେବେ। ଯଦି ଭାଗବତ ଦଶମ ସ୍କନ୍ଧ 68 ଅଧ୍ୟାୟରେ ବଳରାମ ଏକଥା କହିଛନ୍ତି, ଭଗବାନ ବଳରାମ କହିଛନ୍ତି କଥା, ନୃଣଂ ନାନା ମଦନ୍ମଦ ଶାନ୍ତି ନେଚ୍ଛତି ସାଧବା ତେଷାଂ ପ୍ରଶମହି ଦଣ୍ଡ ପଶୁନାଂ ରଗୁଡ଼ ଯଥା। ଯେମିତି ପଶୁମାନଙ୍କୁ ତାଙ୍କୁ ଉପଦେଶ ଦେଲେ ସେ ଶୁଣିବେ ନାହିଁ, ତାଙ୍କୁ ବାଡ଼ିରେ ବାଡ଼େଇଲେ ଯାଇ ସେ ଶାସନ ହେବେ। ସେହିଭଳିଆ ଯେଉଁମାନେ ମଦନ୍ମଦ ରହିଛନ୍ତି ଅସାଧୁ ବ୍ୟକ୍ତି, ସେମାନେ ଶାନ୍ତିପ୍ରାପ୍ତ ଚାହାନ୍ତି ନାହିଁ, ତାଙ୍କୁ ଉପଦେଶ ଦେଲେ ସେ ଗ୍ରହଣ କରିବେ ନାହିଁ, ତାଙ୍କୁ ଦଣ୍ଡ ଦରକାର। ଏଇଭଳି ଭାବରେ କହି ଭଗବାନ ବଳରାମ ଯେଉଁ ରହିଛି ଦ୍ୱାରକା, ଯେଉଁ ହସ୍ତିନାପୁରକୁ ବୁଡ଼ି ଦେବା ପାଇଁ ଚାହୁଁଥିଲେ ଗଙ୍ଗା ନଦୀରେ, କାରଣ ଦୁର୍ଯ୍ୟୋଧନ ଭଗବାନ କୃଷ୍ଣଙ୍କର ଯେଉଁ ପୁତ୍ର ଥିଲେ ଶାମ୍ବ, ତାଙ୍କୁ ଶାମ୍ବ ତାଙ୍କର କନ୍ୟାକୁ ହରଣ କରିଥିଲେ, ଲକ୍ଷ୍ମଣଙ୍କୁ ହରଣ କରିଥିଲେ, ସେଥିପାଇଁ ସେ ତାକୁ ବନ୍ଦୀ କରିଥିଲେ। ଭଗବାନ ଯାଇଥିଲେ ତାଙ୍କୁ ଶାନ୍ତି ପ୍ରସ୍ତାବ ଦେଇଥିଲେ କିନ୍ତୁ ଶୁଣିଲେ ନାହିଁ, କିନ୍ତୁ ବଳରାମ ଯେତେବେଳେ କ୍ରୋଧ ପ୍ରକାଶ କଲେ ସେତେବେଳେ ଆସି ସେ ଶରଣରେ ଗଲେ। ତେଣୁ ଏଇଭଳି ଭାବରେ ବଳରାମ ଯେଉଁ ରାଜା ବେଣକୁ ବ୍ରାହ୍ମଣମାନେ ଯେତେ ବୁଝେଇଲେ ମଧ୍ୟ ସେ ବୁଝିଲେ ନାହିଁ। ତେଣୁ ବ୍ରାହ୍ମଣମାନେ ଅଭିଶାପ ଦେଲେ, ବାକ୍ୟଦଣ୍ଡ ଦେଲେ, ଅଭିଶାପ ତାଙ୍କୁ ହତ୍ୟା କରିଦେଲେ। ତେଣୁ ବେଣ ଯାଉଥିଲେ ନର୍କକୁ ଗମନ କରୁଥିଲେ, ଏସବୁ ରହିଛି, ଇତିହାସ ସବୁ ରହିଛି। ତେଣୁ କୌଣସି କାରଣରୁ ଯଦି ମହାତ୍ମାମାନେ କ୍ରୋଧ ପ୍ରକାଶ କରନ୍ତି ତାହେଲେ ବହୁତ ଶୋଚନୀୟ ଅବସ୍ଥା ପ୍ରାପ୍ତ ହେବ, କିନ୍ତୁ ଭଗବାନଙ୍କର କ୍ରୋଧରେ ମଧ୍ୟ ମଙ୍ଗଳ ହେବ। ସିଦ୍ଧା ଦିତି ଜାଣିଛନ୍ତି ସେ କଥା, ଭଗବାନ ସବୁ ପରିସ୍ଥିତିରେ ମଙ୍ଗଳମୟ। ଭଗବାନ ହେଉଛନ୍ତି ହତାରି ଗତଦାୟକ ଗତିଦାୟକ, ଯାହାକୁ ସେ ହତ୍ୟା କରିବେ ତାକୁ ମଧ୍ୟ ଶ୍ରେଷ୍ଠ ଗତି ପ୍ରଦାନ କରିବେ। ଉଦ୍ଧବ ତୃତୀୟ ସ୍କନ୍ଧ 2 ଅଧ୍ୟାୟରେ ଏକଥା କହୁଛନ୍ତି ବିଦ୍ରୁଙ୍କୁ, ଅହୋ ବକୀୟଂ ସ୍ତନ କାଳକୂଟଂ ଜିଘାଶୟାପାୟତ ପିୟସାଧି ଲେଭେଗତିଂଧାତୃଚିତାଂକତୋନ୍ୟଂ କଂବା ଦୟାଳୁଂ ଶରଣଂ ବ୍ରଜେମ। ଉଦ୍ଧବ କହୁଛନ୍ତି ଭଗବାନ ଚାଲିଯାଇଛନ୍ତି, ତେଣୁ ସେ ଶୋକ ପ୍ରକାଶ କରି କହୁଛନ୍ତି, କଥା ଠିକ୍ ଭାବରେ କହିପାରୁନାହାନ୍ତି, ବହୁତ ବହୁତ କଷ୍ଟରେ କହୁଛନ୍ତି। ଭଗବାନଙ୍କର ଲୀଳା ସ୍ମରଣ କରି କହୁଛନ୍ତି, ହଉ ବକିଜଂ, ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି ଯାହାଙ୍କର ଆମେ ଶରଣରେ ଯିବା? କାରଣ ଇଏ ବଡ଼ ଆଶ୍ଚର୍ଯ୍ୟ ଭଗବାନଙ୍କ ଦୟା, ଆମେ ଚିନ୍ତା କରିପାରିବାନି କେତେ ଆଶ୍ଚର୍ଯ୍ୟ ଭଗବାନଙ୍କ ଦୟା। ବକି ଯିଏକି ପୁଦନା ନିଜ ସ୍ତରରେ କାଳପଟ ବେଶୀ ବୋଳିକିରି ଆସିଥିଲା ଭଗବାନ ହତ୍ୟା କରିବା ପାଇଁ, ଏତେ ଅସାଧୁ ବ୍ୟକ୍ତି ଥିଲା, କିନ୍ତୁ ଭଗବାନ ତାଙ୍କୁ ଯଦିଓ ତାର ପ୍ରାଣ ନେଇଛନ୍ତି କିନ୍ତୁ ତାଙ୍କୁ ତାଙ୍କର ମା ଯଶୋଦାଙ୍କୁ ଯେଉଁ ସ୍ଥାନ ଦେଇଛନ୍ତି, ଲେଭେ ଗତି ଧାତ୍ର ଚିତା, ତାଙ୍କୁ ମଧ୍ୟ ସେହି ସ୍ଥାନ ଦେଲେ। ସିଦ୍ଧର୍ଶନ କହୁଛନ୍ତି ଦୁଇ ଜଣ ତାଙ୍କ ଧାତ୍ରୀ ଥିଲେ ଅମ୍ବିକା ଏବଂ କିଳିମ୍ବା, ତାଙ୍କୁ ଯେଉଁ ସ୍ଥାନ ଦେଇଥିଲେ ସେହି ସ୍ଥାନ ଦେଲେ ବକିକୁ, ପୁତନାକୁ, ଏତେ ଅସାଧୁ ବ୍ୟକ୍ତି ଥିଲା। ତେଣୁ ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି? ଭଗବାନ ତାକୁ ହତ୍ୟା କରନ୍ତି ମଧ୍ୟ ତାକୁ ଶ୍ରେଷ୍ଠ ଗତି ପ୍ରଦାନ କରନ୍ତି। କୋଟି ଜ୍ଞାନୀ ମଧ୍ୟ ଏକ ଜଣ ମୁକ୍ତ, ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି, ସବୁ ଜ୍ଞାନୀମାନେ ମୁକ୍ତି ପାଇପାରନ୍ତି ନାହିଁ, ଗୋଟିଏ ଜ୍ଞାନୀ ଭିତରୁ ଯଦି ଜଣେ ମୁକ୍ତି ପାଇପାରନ୍ତି, କିନ୍ତୁ ଭଗବାନ ଯାହାକୁ ହତ୍ୟା କରନ୍ତି ତାଙ୍କୁ ସେହି ସ୍ଥାନ ପ୍ରଦାନ କରନ୍ତି। ଏ ଭଗବାନ କୃପା, ଏ ଭଗବାନଙ୍କର ମଙ୍ଗଳମୟ ସବୁବେଳେ ଅବସ୍ଥା, ସବୁ ଅବସ୍ଥାରେ ଭଗବାନ ମଙ୍ଗଳମୟ। ତେଣୁ ଦ୍ୱିତୀୟ କଥା ଜାଣିଛନ୍ତି, ତେଣୁ ସେ କହୁଛନ୍ତି ବଦ୍ଧଂ ଭଗବତା ସାକ୍ଷାତ, ସାକ୍ଷାତ ଭଗବାନଙ୍କର ବଦ୍ଧ ହେବେ, ଏ ମହାପୁଣ୍ୟ କଥା, ଭଗବାନ ସେମାନେ ପ୍ରାପ୍ତ ହେବେ। ଆମର ତୃତୀୟ ସ୍କନ୍ଧରେ ଏ କଥା ମଧ୍ୟ କହୁଛନ୍ତି ଉଦ୍ଧବ, ଯେତେବେଳେ ଭଗବାନ ଯୁଦ୍ଧ କ୍ଷେତ୍ରରେ ମହାଭାରତ ଯୁଦ୍ଧରେ ଯୁଦ୍ଧ ମାନେ ସାରଥି ହିସାବରେ ରହିଥିଲେ, ସେତେବେଳେ ପାଠାସ୍ତ ପୁତ୍ରା ତଥୈବ ଚାନ୍ୟେ ନରଲୋକ ବୀରା ଯ ଆହବେ କୃଷ୍ଣ ମୁଖାର ବିନ୍ଦେ ତୃତୀୟସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଯେ ତଥୈବ ଚାନ୍ୟେ ନରଲୋକ ବୀରା, ଯେଉଁ ବୀରମାନେ ସେ ସମୟରେ ଯୁଦ୍ଧ କରୁଥିଲେ ଅର୍ଜୁନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଥିଲେ ସେମାନେ ତଥୈବ ଚାନ୍ୟେ ନରଲୋକ ବୀର ଯ ଆହବେ କୃଷ୍ଣ ମୁଖାର ବିନ୍ଦେ, ସେ ଯୁଦ୍ଧ କ୍ଷେତ୍ରରେ ଭଗବାନ ମୁଖ ପ୍ରଦାନ ଦର୍ଶନ କଲେ, ଯାହା ବି କୃଷ୍ଣ ମୁଖାର ବିନ୍ଦେ ନେତ୍ରେ ପିବନ୍ତ ନୟନାମି ରାମ, ନେତ୍ରରେ ସେ ଭଗବାନଙ୍କର ରୂପ ଦର୍ଶନ କରୁନଥିଲେ, ପାନ କରୁଥିଲେ, ନେତ୍ରେ ପିବନ୍ତ ନୟନାମି ରାମ, ଏବଂ ସେ ଯୁଦ୍ଧ ଆଉ କ'ଣ କରିବେ, ପାର୍ଥାସ୍ତ୍ର ପୂତା ପଦ୍ମା ପୁରସ୍ତେ, ପାର୍ଥ ଯେଉଁ ଧନୁସର ନିକ୍ଷେପ କରୁଥିଲେ ସେଥିରେ ସେମାନେ ପୂତ ହେଇଯାଉ ପବିତ୍ର ହେଇଯାଉଥିଲେ ଏବଂ ପଦ୍ମାପୁରସ୍ୟ ଭଗବାନଙ୍କ ଧାମ ପ୍ରାପ୍ତ ହେଉଥିଲେ। ମହାଭାରତ ଯୁଦ୍ଧ ଧର୍ମକ୍ଷେତ୍ର ଧର୍ମକ୍ଷେତ୍ର କୁରୁକ୍ଷେତ୍ରରେ ଏଇସବୁ ସେମାନେ ଭଗବାନଙ୍କ ବିରୁଦ୍ଧରେ ଯୁଦ୍ଧ କରି ମଧ୍ୟ ଅର୍ଜୁନଙ୍କ ବିରୁଦ୍ଧରେ ଯୁଦ୍ଧ କରି ମଧ୍ୟ ସେମାନେ ଭଗବତ ଧାମ ପ୍ରାପ୍ତ ହେଲେ। ଏଭଳି ଭଗବାନଙ୍କ କୃପା ରହିଛି, ଯେଉଁମାନେ ମହାଭାରତ ଯୁଦ୍ଧରେ ମୃତ୍ୟୁବରଣ କରିଛନ୍ତି ସମସ୍ତେ ଭଗବତ ଧାମ ପ୍ରାପ୍ତ ହୋଇଛନ୍ତି। ଭୀଷ୍ମଦେବ ମଧ୍ୟ ତାଙ୍କର ସୂତ୍ରସୁକତା କହିଛନ୍ତି ପ୍ରଥମ ସ୍କନ୍ଧ ନବମ ଅଧ୍ୟାୟରେ। ତେଣୁ ଇଏ ଭଗବାନ ହେଉଛନ୍ତି ବଧ ଭଗବତ ସାକ୍ଷାତ ସୁନାଭୁ ଧାର ବାହୁ ନା, ଭଗବାନଙ୍କ ବାହୁ, ଯେଉଁ ବାହୁ ପ୍ରସିଦ୍ଧ ବାହୁ, ଜୟ ଶ୍ରୀ ରାଧା ମଦନ ଜ୍ୟୋତି ଗୋବିନ୍ଦ ଗୋବିନ୍ଦ ରଥାଙ୍ଗ ପାଣି ଗୋବିନ୍ଦ ଦାମୋଦର ମାଧବେଦୀ, ଗୋବିନ୍ଦ ସେ ରଥାଙ୍ଗ ପାଣି ରଥ ଧାରଣ ରଥର ଚକ୍ର ଧାରଣ କରିଛନ୍ତି, ଚକ୍ର ସୁଦର୍ଶନ ନାମ ହେଉଛି ସୁଦର୍ଶନ, ସ୍ତୁତିରେ ନବମ ସ୍କନ୍ଧରେ ସ୍ତୁତି କରିଛନ୍ତି ଅମ୍ବରୀଶ ମହାରାଜ। ଅମ୍ବରୀଶ ମହାରାଜ ମଧ୍ୟ ସେଭଳି ଭାବରେ ମହାତ୍ମା ଥିଲେ, ଯଦିଓ ଦୁର୍ବାସା ସେ ବ୍ରହ୍ମ ବ୍ରହ୍ମ ବ୍ରହ୍ମଚର୍ଯ୍ୟ ତାଙ୍କର ଥିଲା, ବ୍ରହ୍ମଶାପ ସେ ପ୍ରଦାନ କରୁଥିଲେ, ହତ୍ୟା କରିବା ପାଇଁ ଦେଇଥିଲେ, ଗୋଟେ ଜଟା ଛିଣ୍ଡେଇକିରି ପୃଥିଆ ନାମକ ରାକ୍ଷସ ସୃଷ୍ଟି କରିଦେଲେ ଅମ୍ବରୀଶକୁ ଜଳେଇ ଦେବା ପାଇଁ, ନଷ୍ଟ କରିଦେବା ପାଇଁ। ଅମ୍ବରୀଶଙ୍କ ଦୋଷ ହେଲା ଯେ ସେ ଏକାଦଶୀ ମତ ପ୍ରାଣ କରି ଦ୍ୱାଦଶୀ ପାରଣ କଲେ, ଇଏ ହେଉଛି ତାଙ୍କର ଦୋଷ। ସେ ଜାଣିଶୁଣି ଡେରି କରୁଥିଲେ, ଯମୁନାରେ ସ୍ନାନ କରିବା ସମୟରେ ଜାଣିଶୁଣି ଡେରି କଲେ, ଦେଖିବା ଅମ୍ବରୀଶ କ'ଣ କରୁଛି, ଏକାଦଶୀ ବ୍ରତ କେମିତି ପାରଣ କେମିତି କରୁଛି, କାରଣ ଅମ୍ବରୀଶ ପ୍ରତି ତାଙ୍କର ଈର୍ଷା ଥିଲା। ଅମ୍ବରୀଶ ଜଣେ ସାଧାରଣ ଭକ୍ତ, ଏ ଭକ୍ତ କ'ଣ ଏତେ ଉନ୍ନତ ସ୍ଥିତିରେ ଅଛି, ମୁଁ ହେଉଛି ଯୋଗୀ, ମୁଁ ଅଷ୍ଟାଙ୍ଗ ସିଦ୍ଧି ରହିଛି, ଯୋଗ ସିଦ୍ଧି ରହିଛି, କିନ୍ତୁ ଅମ୍ବରୀଶଙ୍କର ବହୁତ ଥିଲା ଦୋଷ ଥିଲା, ସେଥିପାଇଁ ତାଙ୍କ ପ୍ରତି ଈର୍ଷା ଥିଲା। ତେଣୁ ଯେତେବେଳେ ଜାଣିଲେ ଏ ଅମ୍ବରୀଶ କ'ଣ କରିଛି ନା, ପାରଣା କରିବା ପାଇଁ ଦ୍ୱାଦଶୀ ବ୍ରତ ପାରଣା କରିବା ପାଇଁ ଗଣ୍ଡୁ ସେ ଜଳ ତୁଳସୀ ଗ୍ରହଣ କରିଛନ୍ତି, ସେଇଥିପାଇଁ କ୍ରୋଧ ପ୍ରକାଶ କରି ନିଜେ ଗୋଟେ ଜଟା ଛିଣ୍ଡିକି ଫିଙ୍ଗିଦେଲେ, କୃତିଆ ନାମକ ରାକ୍ଷସ ସୃଷ୍ଟି କରିଦେଲେ ହତ୍ୟା କରିବା ପାଇଁ ଅମ୍ବରୀଶକୁ। କିନ୍ତୁ ଅମ୍ବରୀଶ କୌଣସି ତାଙ୍କର ଭୟ ନଥିଲା, ଗୋଟିଏ ପଦବୀ ସେ ପଛକୁ ଯାଇନାହାନ୍ତି, ଦେଖୁଛନ୍ତି ଗୋଟିଏ ମୁହୂର୍ତ୍ତରେ ମୃତ୍ୟୁବରଣ କରିବେ କୃତିଆ ନାମକ ରାକ୍ଷସ, ଜ୍ୱଳନ୍ତ ଅଗ୍ନି ରୂପରେ ଆସୁଛନ୍ତି ହତ୍ୟା କରିଦେବା ପାଇଁ, କିନ୍ତୁ ଭଗବାନଙ୍କ ସୁଦର୍ଶନ ଚକ୍ର ତାଙ୍କୁ ରକ୍ଷା କରିଛନ୍ତି, ଏବଂ ସେ ବିଷୟରେ ଆମେ କହିବା ନାହିଁ ବିଶେଷ। କିନ୍ତୁ ଅମ୍ବରୀଶ ମହାରାଜକୁ ସିନା ମାରିବା ପାଇଁ ଚେଷ୍ଟା କରୁଥିଲେ, କିନ୍ତୁ ସୁଦର୍ଶନ ଚକ୍ର ଯେତେବେଳେ ଧାଇଁଲେ ଦୁର୍ବାସଙ୍କୁ ହତ୍ୟା କରିବା ପାଇଁ, ସେ କୃତିଆ ନାମକ ରାକ୍ଷସକୁ ଜାଳି ଦେଇକରି ଦୁର୍ବାସଙ୍କୁ ହତ୍ୟା କରିବା ପାଇଁ ଯାଇଥିଲେ ସୁଦର୍ଶନ। ସେଥିପାଇଁ ଭଗବାନ ଭଗବତ ଗୀତାରେ କହିଛନ୍ତି, ପ୍ରତିଜ୍ଞା କରି କହିଛନ୍ତି, ଅର୍ଜୁନ ନିଜେ ପ୍ରତିଜ୍ଞା କଲେନି, ଅର୍ଜୁନଙ୍କୁ କହିଲେ ତୁମେ ପ୍ରତିଜ୍ଞା କର, କାରଣ ନିଜର ପ୍ରତିଜ୍ଞା କେତେବେଳେ ଭଗବାନ ଭଙ୍ଗ କରିଦେଇପାରନ୍ତି, କିନ୍ତୁ ତାଙ୍କର ଭକ୍ତର ପ୍ରତିଜ୍ଞାକୁ ଭଗବାନ ଭଙ୍ଗ କରନ୍ତି ନାହିଁ। ସେଥିପାଇଁ ଭଗବତ ଗୀତାରେ ନବମ ଅଧ୍ୟାୟରେ ଭଗବାନ କହିଲେ, ଅର୍ଜୁନ ସେ କୌନ୍ତେୟ ପ୍ରତିଜ୍ଞା ନିହିଁ ନମେ ଭକ୍ତ ପ୍ରଣଶ୍ଚତି ଶ୍ୱଶ୍ୱତ ଥାନ୍ତି ନିଗଚନ୍ତି କୌନ୍ତେୟ କ୍ଷିପ୍ରଂ ଭବତି ଧର୍ମାତ୍ମା, ଜଣେ ଅସାଧୁ ବ୍ୟକ୍ତି ହେଲେ ମଧ୍ୟ ଯଦି ସେ ଭଗବାନଙ୍କର ଆରାଧନା କରନ୍ତି ତାହେଲେ ସେ ସାଧୁ ବ୍ୟକ୍ତିରେ ପରିଣତ ହୋଇଯିବେ, ଏବଂ କ୍ଷିପ୍ରଂ ଭବତି ଧର୍ମାତ୍ମା ଖୁବ୍ ଶୀଘ୍ର ସେମାନେ ଧର୍ମାତ୍ମାରେ ପରିଣତ ହୋଇଯିବେ, ଏବଂ ଶ୍ୱଶ୍ୱତ ଶାନ୍ତି ନିଗଚନ୍ତି ପୂର୍ଣ୍ଣ ଶାନ୍ତି ସେମାନେ ପ୍ରାପ୍ତ ହେବେ। ତେଣୁ ଭଗବାନ କହୁଛନ୍ତି, କୁନ୍ତୀ ପୁତ୍ର ତୁମେ ଘୋଷଣା କର, ଖାଲି ମୁଖରେ ଘୋଷଣା କର ନାହିଁ, ବିଶ୍ୱନାଥ ଠାକୁର କହୁଛନ୍ତି ତମେ ପଟ କାହାଳି ଇତ୍ୟାଦି ବଜେଇ ବାଜା ବଜେଇକିରି ଘୋଷଣା କର ଯେ ନା ଆମେ ଭକ୍ତ ପ୍ରଣଶତି, ମୋର ଭକ୍ତର କେବଳ ବିଧା ବିନାଶ ହେବ ନାହିଁ। ତେଣୁ ଭଗବାନ ସୁଦର୍ଶନ ଚକ୍ରକୁ ଦେଇଦେଇଥିଲେ, ତମେ ଅମ୍ବରୀଶର ସ୍ପେଶାଲ ଦାୟିତ୍ୱ ଦେଇଥିଲେ, ତେଣୁ ଅମ୍ବରୀଶକୁ ରକ୍ଷା କରିବା ସଙ୍ଗେ ସଙ୍ଗେ ସେ ସୁଦର୍ଶନ ଧାଇଁଲେ ଦୁର୍ବାସାଙ୍କ ପଛରେ। ଦୁର୍ବାସା ନିଜର ମୃତ୍ୟୁ ଭୟରେ ଭୟ କରି ଧାଇଁଲେ, ଚାରିଆଡ଼େ ଧାଇଁଲେ, ଜଳରେ ପଶିଲେ ମଧ୍ୟ ଯେଉଁ ରହିଛି ଆମର ଗର୍ଭଧକ ଜଳରେ ପ୍ରବେଶ କଲେ ମଧ୍ୟ ତା ରକ୍ଷା ପାଇପାରିଲେ ନାହିଁ। ଏମିତିକି ଭଗବାନ ସ୍ୱୟଂ ବୈକୁଣ୍ଠକୁ ଯାଇ ବିଷ୍ଣୁଙ୍କ ପାଖରେ ଶରଣ ନେଲେ ମଧ୍ୟ ସେ ରକ୍ଷା ପାଇପାରିଲେ ନାହିଁ। ତେଣୁ ଯେତେବେଳେ ସେ ଫେରିଲେ ଭଗବାନ କହିଲେ ତୁମେ ଯାଅ, ଯାହାଙ୍କ ପାଖରେ ଅପରାଧ କରିଛ ତାଙ୍କ ପାଖରେ କ୍ଷମା ପ୍ରାର୍ଥନା କର। ତେଣୁ ଅମ୍ବରୀଶଙ୍କ ପାଖରେ ଆସି କ୍ଷମା ପ୍ରାର୍ଥନା କରୁଛନ୍ତି। ଅମ୍ବରୀଶ ସେ ସମୟରେ ସୁଦର୍ଶନଙ୍କ ସ୍ତୁତି କରିଛନ୍ତି, ସେଇଠି ସେ କହିଛନ୍ତି ସୁଦର୍ଶନଂ ନମସ୍ତୁଭ୍ୟଂ ସହସ୍ରାରଚ୍ୟୁତ ପ୍ରିୟ ସର୍ବାସ୍ତ୍ର ଘାତିନ୍ ବିପ୍ରାୟ ସ୍ୱସ୍ତି ଭୂୟ ଇଡ଼ସ୍ପତି। ସୁଦର୍ଶନ ନମସ୍ତୁଭ୍ୟଂ ସହସ୍ରାର, ତାଙ୍କର 1000 ଅରି ରହିଛି ଏବଂ ସୁନାବ ତାକୁ କୁହାଯାଏ, ନାଭି ବହୁତ ସୁନ୍ଦର ସୁଦର୍ଶନଙ୍କର। ସୁଦର୍ଶନ ବହୁତ ଦେଖିଲେ ବହୁତ ଆନନ୍ଦ ମିଳିବ ସୁଦର୍ଶନ ଚକ୍ର ସେ, କାରଣ ଭକ୍ତମାନଙ୍କ ପାଇଁ ଆନନ୍ଦ ପ୍ରଦାନ କରିବେ, ଆଉ ଭକ୍ତ ପାଇଁ ଭୟଙ୍କର ସୁଦର୍ଶନ ଚକ୍ର ଭକ୍ତଙ୍କ ପାଇଁ ବହୁତ ଆନନ୍ଦଦାୟକ, କାହିଁକି ନା ଭକ୍ତକୁ ରକ୍ଷା କରିବା ପାଇଁ ସୁଦର୍ଶନ ଚକ୍ର ରହିଛନ୍ତି। ତେଣୁ ସୁଖତା କହୁଛନ୍ତି ଦିଦି ସୁନାବ ଉଦାର ବାହୁନା, ଭଗବାନ ବାହୁ ଉଦାର ବାହୁ, ଭଗବାନ ବାହୁ, ଭଗବାନ ବାହୁକୁ ଯେହେତୁ ସେ ସୁଦର୍ଶନ କଥା ଆସିଲା ସେଥିପାଇଁ ସେ ବାହୁ କଥା ସ୍ମରଣ କଲେ, କିନ୍ତୁ ଭଗବାନଙ୍କ ପାଦପଦ୍ମକୁ ସ୍ମରଣ କଲେ ଜଣେ ବହୁତ ବହୁତ ଆନନ୍ଦର ଚରମ ସ୍ଥିତି ପ୍ରାପ୍ତ ହେବ, କାରଣ ଭଗବାନ ପାଦପଦ୍ମରେ ଯେଉଁ 19 ଚିହ୍ନ ରହିଛି ତା ଦେହରେ ଏ ସୁଦର୍ଶନ ମଧ୍ୟ ସେଇଠି ରହିଛନ୍ତି, ଚକ୍ର ରହିଛନ୍ତି, ଗଦା ରହିଛନ୍ତି, ସବୁ ଆଙ୍କୁଶ ରହିଛନ୍ତି, ବଜ୍ର ଇତ୍ୟାଦି ପତାକା ଇତ୍ୟାଦି ବହୁତ ଚିହ୍ନ ସବୁ ରହିଛନ୍ତି। କେବଳ ସେହି ଚିହ୍ନକୁ ଜଣେ ସ୍ମରଣ କଲେ, ବଜ୍ରକୁ ଜଣେ ସ୍ମରଣ କଲେ ସେ ତାର ସମସ୍ତ ପାପ ଧ୍ୱଂସ ହୋଇଯିବ, ଏ କଥା କୁହାହେଉଛି। ତେଣୁ ଦିଦି ଚିନ୍ତା କରୁଛନ୍ତି, ବହୁତ ଖୁସି ହୋଇଯାଉଛନ୍ତି, ମୋର ପୁତ୍ରମାନେ ଭଗବାନଙ୍କ ହାତରେ ସାକ୍ଷାତ ଭଗବାନଙ୍କ ହାତରେ ମୃତ୍ୟୁବରଣ କରିବେ। ତେଣୁ ଭଗବାନଙ୍କର ଯେକୌଣସି ଉପାୟରେ ଭଗବାନଙ୍କ ସହିତ ଜଣେ ଯୁକ୍ତ ହୋଇଗଲେ ତାହେଲେ ସେ ଉଦ୍ଧାର ପାଇଯିବେ। ତେଣୁ ସେ କହୁଛନ୍ତି ଦିଦି ବହୁତ ଆନନ୍ଦିତ ହେଉଛନ୍ତି, ଯଦିଓ ବହୁତ ଦୁଃଖ ପ୍ରକାଶ କରୁଥିଲେ, ଭୟ କରୁଥିଲେ ଏଭଳି ଭୁଲ ହୋଇଗଲା ତେଣୁ କ'ଣ ହେବ ଏଭଳି ଚିନ୍ତା କରୁଥିଲେ, କିନ୍ତୁ ତାଙ୍କର ସ୍ୱାମୀ ଯେତେବେଳେ କହିଲେ ଯେ ତୁମର ପୁତ୍ର ଦୁଇଜଣ ଭଗବାନଙ୍କ ହାତରେ ମୃତ୍ୟୁବରଣ କରିବେ ସେଥିରେ ସେ ଖୁସି ହୋଇଗଲେ। ତେଣୁ ସେ କହୁଛନ୍ତି ବଦଂ ଭଗବତ ସାକ୍ଷାତ ସୁନାବତାର ଭାବନା ଆଶା ସେ ପୁତ୍ର ମୟଂ, ମୋର ଆଦି ହେଉଛି ଆଶା, ଏ ଭଗବାନଙ୍କ ହାତରେ ମୃତ୍ୟୁବରଣ କରନ୍ତୁ ପୁତ୍ର ମୟଂ ମହାପ୍ରଧାତ ବ୍ରାହ୍ମଣାତ ପ୍ରଭୁ, ପ୍ରଭୁ ସେମାନେ ବ୍ରାହ୍ମଣଙ୍କ କୃପରୁ ଯେମିତି ମୃତ୍ୟୁବରଣ ନ କରନ୍ତୁ, ବ୍ରାହ୍ମଣ କୃପ ହେଲେ ବହୁତ ଜଣେ ନର୍କ ଯାଉଥିଲେ ବେଣୁ ମହାରାଜ ନର୍କକୁ ଯାଉଥିଲେ, ଏହି ପ୍ରଶ୍ନଟି ପଚାରିଥିଲେ ଯୁଧିଷ୍ଠିର ମହାରାଜ ଯେ ବେଣ ଭଗବାନ ରାଜସ୍ୱ ଯଜ୍ଞରେ ଏହି ପ୍ରଶ୍ନ ପଚାରିଥିଲେ ଯେ ଆମେ ଗତକାଲି କହିଥିଲୁ ସେଦିନ କହିଥିଲୁ ଯେ ଭଗବାନ ଯେତେବେଳେ ରାଜସ୍ୱ ଯଜ୍ଞରେ ଅଗ୍ରପୂଜ୍ୟ ହେବା ପାଇଁ ପ୍ରସ୍ତାବିତ ପ୍ରସ୍ତାବ ମିଳିଲା ତେଣୁ ଅନ୍ୟମାନେ ସମସ୍ତେ ସେଟାକୁ ସମ୍ମତି ପ୍ରଦାନ କଲେ, ଭଗବାନ ଅଗ୍ରପୂଜ୍ୟ ହେବେ, ଯୁଧିଷ୍ଠିର ମହାରାଜ ଯାଇ ତାଙ୍କୁ ଅଗ୍ରପୂଜା କରୁଛନ୍ତି, ସେହି ସମୟରେ ଇଏ ଯେଉଁ ଶିଶୁପାଳ ସେ ଭଗବାନ ବିରୁଦ୍ଧରେ ବହୁତ ପ୍ରକାର ଅପମାନ ସୂଚକ କଥା କହିଛନ୍ତି। ତେଣୁ ଭଗବାନ ହାତରେ ଯେତେବେଳେ ହତ୍ୟା ମୃତ୍ୟୁବରଣ କଲା ସେ ସୁଦର୍ଶନ ଚକ୍ର ଦ୍ୱାରା ମୃତ୍ୟୁବରଣ କଲେ, ସମସ୍ତଙ୍କୁ ଦେଖୁଛନ୍ତି ସେଇ ଶିଶୁପାଳର ଶରୀରରୁ ଗୋଟିଏ ଜ୍ୟୋତି ଯାଇ ଭଗବାନ ପାଦପଦ୍ମରେ ଲୀନ ହୋଇଗଲା। ତେଣୁ ଯୁଧିଷ୍ଠିର ମହାରାଜ ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନ ପଚାରିଥିଲେ ଯେ ବେଣ ମହାରାଜ ସେ ଭଗବାନ ପ୍ରତି ଅପରାଧ କରି ନର୍କକୁ ଗମନ କରୁଥିଲେ, ଯଦିଓ ତାଙ୍କର ପୁତ୍ର ପୃଥୁ ମହାରାଜ ତାଙ୍କୁ ଉଦ୍ଧାର କରିଥିଲେ ସେଥିରୁ, ନହେଲେ ସେ ନର୍କକୁ ଯାଇଥିଲେ, କିନ୍ତୁ ଶିଶୁପାଳ କିଭଳି ତାଙ୍କର ଜନ୍ମରୁ ସେ ଭଗବାନଙ୍କର ଅପମାନ କରୁଛନ୍ତି, ତାର ତାର ଜୁହାରେ ସ୍ୱତପୃଷ୍ଟ ହୋଇଯିବା କଥା, ତେଣୁ ସେ କେମିତି ସାଜୁଜ୍ୟ ମୁକ୍ତି ପ୍ରାପ୍ତ ହେଲା, ଏସବୁ ପ୍ରଶ୍ନ ପଚାରିଥିଲେ ନାରଦ ମହାନ ନାରଦମୁନିଙ୍କୁ ପଚାରିଥିଲେ ଯୁଧିଷ୍ଠିର ମହାରାଜ। ତେଣୁ ସେ ପ୍ରଶ୍ନର ଉତ୍ତରରେ ଭାଗବତଙ୍କ ସପ୍ତମ ସ୍କନ୍ଦ ଆସିବ। ଭଗବାନ ନୃସିଂହଦେବ ଯେଉଁ ଆସିବେ, ହିରଣ୍ୟକେଶୁକୁ ଉଦ୍ଧାର କରିବେ, ସେ ବିଷୟରେ ଆସିବ। ବର୍ତ୍ତମାନ ହିରଣ୍ୟକ କଥା ଆସିବ, ହିରଣ୍ୟକ ଭଗବାନ ଆସିବେ ବରାହଦେବ ରୂପରେ। ଏ ବରାହଦେବଙ୍କର ଅବତାର ବିଷୟରେ ବର୍ଣ୍ଣନା କରାଯାଉଛି। ତେଣୁ ଆମେ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତମ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଆନନ୍ଦ କୋଟି ବୈଷ୍ଣବ ନନ୍ଦ କି, ମିତାଇ ଗୋ।